కృష్ణ అలా హరే కృష్ణ ఆవిడించారు. హరే కృష్ణ ତୁମେ ଜାଣିନି କେତେ ଜଣ କାଲି ଜନ୍ମାଷ୍ଟମୀ ବ୍ରତରେ ରାତି ପର୍ଯ୍ୟନ୍ତ ଥିଲେ, ଏକବାର କୃଷ୍ଣଙ୍କୁ ସ୍ନାନ କରେଇଥିଲେ, ମିନିମମ୍ ତ ଗୋଟେ ହେଇଯାଇଥିବ, ସମସ୍ତେ ମଝିରେ ମଝିରେ କିଛି ନାହାନ୍ତି. ତ ତାପରେ ବି ଆମର ନଗର ସଂକୀର୍ତ୍ତନ ସରିଥିଲା, ତାପରେ ମୁଁ ଆସିଲି ସକାଳ ନଗର ସଂକୀର୍ତ୍ତନ. ଠିକ ଅଛି, ହରେ କୃଷ୍ଣ.
ನಾಮ ಶ್ರೇಷ್ಠ ಮನುಮತೆ ಸಚಿಪೋತ್ರ ಮಾತ್ರ ಸ್ವರೂಪ ರೂಪ ದಶ ಗಜ ಮರುಪುರೆ ಮಾತುರೆ ವಸ್ತುವಾತಿ ರಾಧಾ ಕುಂಡ ಗಿರಿವರ ಮಹಾರಾಧಿಕಾ ಮಾಧವಸ್ಯ ಪತಿತ ಕೃಪಯಾ ಶ್ರೀಗುರು ಕಮನತೋಸ್ಮಿ. ನಮೋ ವಿಷ್ಣು ಪದಾಯ ಕೃಷ್ಣ ಪೃಷ್ಠಾಯ ಭೂತಲೆ ಶ್ರೀಮತೇ ಜಯ ಪತಾಕ ಸ್ವಾಮೀ ನಾಮಿನಿ. ನಮೋ ಆಚಾರ್ಯ ಪಾದಾಯ ನಿತೈ ಕೃಪಾ ಪ್ರದಾಯಿನೆ ಗೌರ ಕಥಾ ಧಾಮದಾಯ ನಗರೋ ಗ್ರಾಮತಾರಿನೆ ಗುರವೇ ಗೌರಚಂದ್ರಾಯ ರಾಧಿಕಾಯ ಸ್ತದಾಲಯ ಕೃಷ್ಣಾಯ ಕೃಷ್ಣ ಭಕ್ತಾಯ ತದ್ಭಕ್ತಾಯ ಕೃಷ್ಣಾಯ ವಾಸುದೇವಾಯ ದೇವಕೀ ನಂದನಾಯ ಚ ನಂದಗೋಪಕುಮಾರಾಯ ಗೋವಿಂದಾಯ ನಮೋ ನಮಃ. ತಪ್ತಕಾಂ ಗೌರಂಗೇ ರಾಧೆ ವೃಂದಾವನೇಶ್ವರಿ ವಿಷಭಾನುಸುತೆ ದೇವೀ ನಮಾಮಿ. ಓಂ ನೀಲಾಕಲ ನಿವಾಸಾಯ ನಿತ್ಯಾಯ ಪರಮಾತ್ಮನೆ ಬಲಭದ್ರ ಶುಭಾಗಮ ಜಗನ್ನಾಥಾಯ ತೇ ನಮಃ. ಬೃಂದಾಯ ತುಳಸಿ ವೈ ಪ್ರಿಯಾಯ ಕೇಶವಶ್ಯ ಚ ವಿಷ್ಣು ಭಕ್ತಿ ಪರದೇವೀ ಸತ್ಯವತೈ ನಮೋ ನಮಃ. ಜಯ ಶ್ರೀ ಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಪದಾಧರ ಶ್ರೀವಾಸಾದಿ ಗೌರಭಕ್ತವೃಂದ. ಹರೇ ಕೃಷ್ಣ 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 ಹರೇ 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 ರಾಮ 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 ಹರೇ ಹರೇ. ಓಂ ನಮ ಭಗವತೆ ವಾಸುದೇವಾಯ ಓಂ ನಮ ಭಗವತೆ ವಾಸುದೇವಾಯ ಓಂ ನಮ ಭಗವತೆ ವಾಸುದೇವಾಯ
ಹರೇ ಕೃಷ್ಣ. ಆಜಿ ಈ ಪ್ರಕಾರ ଅତ୍ୟନ୍ତ ଶୁଭ ତିଥିରେ ସମାଗତ ଭକ୍ତମାନଙ୍କ ଚରଣ କମଳରେ ସର୍ବପ୍ରଥମେ ଖବର ସଶସ୍ତ ପ୍ରଣତି ନିବେଦନ କରୁଛି ଏବଂ ଆପଣମାନଙ୍କୁ ଇସ୍କନର ପ୍ରଧାନ କାର୍ଯ୍ୟାଳୟ ସିଧା ମାୟାଙ୍କ ତରଫରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜ୍ଞାପନ କରୁଛୁ. ତ ବିଶେଷ କରି ଆଜିର ଏହି ତିଥି এই আমমানঙ্ক ভরি যেমানে কি ভক্তি জীবনের আসুছু বা ভক্তি জীবন সম্বন্ধে শিক্ষা লাভ করিছু বা করুছু সমস্তঙ্ক পাই এগুলো স্মরণীয় এবং অত্যন্ত গুরুত্বপূর্ণ দিন কেন আজি দিনরে নন্দ ভরিণী মহোৎসব তেমনি প্রভুপাদঙ্ক আবির্ভাব তিথি দুই জায়গার মহোৎসব লাগি রয়েছে তেমনি এই প্রকারে মানে খালি বড় ফিস্ট নয় একবারে ইন্টারেস্ট ফিস্ট কেউ প্রকার চিন্তা করতে প্রতি ইসকন মন্দিরে আজ অত্যন্ত ধুমধাম সহকারে সব পর্ব পালন হচ্ছে কেন এক সপ্তাহে দুই প্রকার অনেক কেন গুরু গুরু হচ্ছেন ইয়ে ভগবানক প্রতিনিধি সাক্ষাৎ হরি সে হচ্ছেন গুরু হ্যাঁ স্বয়ং হরিঙ্কর আবির্ভাব তিথি এবং সাক্ষাৎ হরিঙ্কর আবির্ভাব তিথি ঠিক আছে কেন দুই হরিঙ্কর আবির্ভাব তিথি সেথিপাইঁ এই অনুষ্ঠান অত্যন্ত গুরুত্বপূর্ণ এবং খুব শ্রদ্ধা এবং খুব যত্ন সহকারে এই অনুষ্ঠান পালন করা উচিত যাহা বি আমার এটি ছোট মন্দির বা আমার ভক্তমানঙ্কর মানসিকতা বি এটা বৃহত নুহ সেইপাই আমি ছোট আকারে করছু যাহা বি তেমন বর্তমান অল্প সময় এই ভাগবত কথা তারপরে প্রভুপাদঙ্কর লীলা কথা এ আলোচনা করিব তো বিশেষ করে এ ভাগবত কথা প্রসঙ্গে এ প্রভুপাদঙ্কর স্বরচিত এ গোটে ভজন যেতবে প্রভুপাদ এ বিদেশ যাত্রা আরম্ভ করছেন বা তাঁকর গুরুদেবঙ্কর আদেশ কু পাথেয় করে ভগবানঙ্ক প্রতি পূর্ণ বিশ্বাস এবং শ্রদ্ধা রাখি যেতবে পাঁচদেশ যোগ যাচ্ছেন এই জাহাজে জাহাজ নুহ এই ওল্লাই সারি এইসব গীত পড়ছেন যে বড় কৃপা কইল প্রভু অধমের প্রতি বড় কৃপা কইল কৃষ্ণ অধমের প্রতি যেটি যে ভগবান কৃষ্ণ বা তাঁক সম্বন্ধে আরো কিছু বি যোড়ি না একবার সরাসরি কৃষ্ণ শব্দ হি প্রয়োগ করছেন কেন আমি সাধারণত দৃষ্টি এই বর্তমান বর্তমান যে প্রকার এক্সাম হয়ে যাইছি যুগ বর্তমান চলছি যেটা বিদেশ গলা মানে যাও ভগবান দয়ার মু যাও চাকরিটে পাইগলি হোক টিকে বাহার বুলি আসলি এই প্রভুপাদ সেই দৃষ্টি বড় কৃপা কইল না কই না যা মু কেবে তো দেখবার না ভাবি আদি পৌঁছি গেলি এই প্রকার নহ অর্থাৎ যে মো ভি সমাজের জন অদরকারী লোক আজি এই প্রকার মোর গুরুকর আদেশ পিলাবেলে তো পালন করে পারলে কারণ ইয়ং সময় যেত সরস্বতী প্রভুপাদ সহ দেখা হয়েছি সেতবে তো তাঁকু যদিও দীক্ষা নিয়েছেন সেতবে বি তাঁর বয়স অধিক লা এই ছোট পিলা মানে পিলা মানে ভালো নুহ আহ অধিক লা তেমন কেন 1896 প্রভুপাদ আবির্ভাব তো না কেতে সমস্তে জাঁচতে না 1896 তারিখ কেতে তারিখ ভুল আছে ভুল আছে প্রভুপাদ আজির তারিখ নকলে আজ কথা বন্ধ প্রভুপাদ আজ যে সোসাইটি আমি আসবু যাহা আশীর্বাদ আজ সব কিছু করবু আর তাঁকর জন্মদিন মনে রাখিনি নিজের জন্মদিন খুব মুখস্থ রাখি কেতে সেপ্টেম্বর এক এক না দুই এক না দুই সেপ্টেম্বর এক এই তো সেপ্টেম্বর মাস এটা সেপ্টেম্বর হয়নি 1896 ସେପ୍ଟେମ୍ବର 1 ରେ ଗୋପାଳ ଦୂତ ହେଉଛନ୍ତି ତାଙ୍କର ଗୁରୁଙ୍କ ସହିତ ସାକ୍ଷାତ କେତେବେଳେ ନା 1922ରେ କଲିକତାରେ ତାଙ୍କ ଗୁରୁଙ୍କ ସହିତ ପ୍ରଥମ ସାକ୍ଷାତ ହେଲା। ସେତେବେଳେ ସେ ଜାଣିନଥିଲେ ଯେ ଗୁରୁ ବା ଇଏ ଜଣେ ବୈକୁଣ୍ଠର ଦୂତ ଏସବୁ କିଛି ଜାଣିନଥିଲେ। କାହିଁକି ନା ପ୍ରଭୁପାଦଙ୍କର ଆବିର୍ଭାବ ହେଇଥିଲା ବୈଷ୍ଣବ ପରିବାରରେ ବୈଷ୍ଣବ କୁଳରେ। ସେଥିପାଇଁ ପ୍ରଭୁପାଦ ଏ ଗୀତା ତାତ୍ପର୍ଯ୍ୟରେ ଗୀତାର ଷଷ୍ଠ ଅଧ୍ୟାୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ଯେ ଯୋଗଭ୍ରଷ୍ଟ ବ୍ୟକ୍ତିମାନେ ପରବର୍ତ୍ତୀ ଅବସ୍ଥାରେ ବ୍ରାହ୍ମଣ ବୈଷ୍ଣବ ପରିବାର ବା ଧନୀ ବଣିକ ପରିବାରରେ ଜନ୍ମଗ୍ରହଣ କରନ୍ତି। କାରଣ ଅର୍ଜୁନଙ୍କର ପ୍ରଶ୍ନ ଥିଲା ଯେ ଆମେ ଭକ୍ତି ଜୀବନ ଯାପନ କରୁଛୁ, ଯଦି ଆମର ପୂର୍ଣ୍ଣତା ପ୍ରାପ୍ତ ନ ହୁଏ ତାହେଲେ ଆମର ଗତି କ'ଣ ହବ। ଏଇଜଣ ଆମେ ଯେମିତି ଭକ୍ତି ଜୀବନ ଯାପନ କରୁଛୁ ଆମେ ସମ୍ପୂର୍ଣ୍ଣ ଭକ୍ତ ହେଇପାରିଲୁନି ବା ଭଗବତ ଧାମ ଯାଇପାରିଲୁନି। ଅର୍ଜୁନ କହୁଛନ୍ତି କ'ଣ ତାହେଲେ ଆମେ କ'ଣ ଦିଟାରୁ ଦିକୁଳ ହରେଇବୁ କି ନା? ଏକରେ ଭକ୍ତ ହେବାକୁ ଯାଇକି ଏ ସଂସାର ଧର୍ମ ଛାଡ଼ିଲୁ, ସଂସାର ଧର୍ମ ଛାଡ଼ୁଛ ନା ନାହିଁ? ଆମ ବନ୍ଧୁବାନ୍ଧବ ସବୁ ଦୂରେଇ ଯାଉଛନ୍ତି, ଏଇଟା ଗୋଟେ ସମାଜରୁ ଗୋଟେ ବେକାର ଜୀବଟା ଜନ୍ମ ହେଇଛି, ଆମେ କାହା ସାଥିରେ ମିଶିବନି କିଛି କରିବନି, ସ୍କୁଲକୁ ଯଦି ପିଲାକୁ ପଠେଇବ ସିଏ ପିଲା ଘରେ ଆସି ଖାଇବ, ଆଉ ନାନା ପ୍ରକାର ଜଣ କଥା। ତେଣେ କଣ ହେଲା ନା ଭଗବାନ ଆମ ତା ଆଦରେ ନିଅନ୍ତେ ନା ଭଗବାନ ଧାମ, ଆମେ ସେଇ ପ୍ରକାର କାମ କରିତେ ଲୋଭ ମୁହଁ ଆମର ଯାଉନି ବା ସେଇଭଳିଆ ଭକ୍ତି ଉଦ୍ରେକ ହଉନି ଆଉ ଏଗୁଡା କହୁଛି। ତେଣୁ ଭକ୍ତି ବୀଜ ଇଏ ବଢିବାରେ ଲାଗୁନି, ଖାଲି ବୀଜ ଗୋପନ ହେଲା ବା ସେତିକି, ପୁଣି ତାକୁ କଣ ହେଇଛନ୍ତି ନା ଅନ୍ୟ ଗଛ ମାନଙ୍କରେ ଚାପି ବସିଲେ। ଭକ୍ତି ବୀଜ ହୃଦୟରେ ଗୁରୁଦେବ ବପନ କଲେ, ବୀଜ ବପନ କଲେ, କିନ୍ତୁ ତାକୁ ପାଣି ଦେଇକି, ପାଣି ଦେବା ଦରକାର ଅଛି ନା? କେତେ ଜଣ ପାଣି ଦିଅନ୍ତି କୁହନ୍ତିନି ଭକ୍ତି ବୀଜରେ, କେତେ ଜଣ ପାଣି ଦିଅନ୍ତି? ହଁ ବୁଝିପାରୁଛନ୍ତି ନା? ଭକ୍ତି ବୀଜରେ ପାଣି ହଉଛି କଣ ନା ଶ୍ରବଣ ଏବଂ କୀର୍ତ୍ତନ। ଏଇ ଯେ ଆମ ହୃଦୟରେ ଗୁରୁଦେବ ଭକ୍ତି ବୀଜ ବପନ କଲେ, ତାକୁ ପାଣି ଦବା, ତାକୁ ଟ୍ରିଟମେଣ୍ଟ କରିବା, ଇଏ ହଉଛି କେବଳ ଶ୍ରବଣ ଏବଂ କୀର୍ତ୍ତନ। ଡେଲି କେଉଁମାନେ କରନ୍ତି? ଡେଲି କିଛି ନା କିଛି ଭାଗବତ କଥା ଶ୍ରବଣ କରିବେ, ତା କିଛି ନା କିଛି ଗ୍ରନ୍ଥ ପଢିବେ। ଦେଖି ହାତ ଉଠାଉଛି ହରି ବୋଲ। ତ ଯଦି କେହି ନ କରୁଥାନ୍ତି ସବୁଦିନ କରିବେ, ଖାଲି କୀର୍ତ୍ତନ କଲେ ହବନି, ଖାଲି ମହାମନ୍ତ୍ରରେ କୀର୍ତ୍ତନ କରିଦେଲି ଆସିଲେ ହବନି, ଭାଗବତ ପଢିବି, ଗୀତା ପଢିବି, ଆଉ ପଢିବାଠୁ ଶୁଣିବାଟା ଆହୁରି ବେଶୀ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶୁଣିବାଟା ତ ସବୁବେଳେ ସୁଯୋଗ ହୁଏ ନା, ଯେତେବେଳେ ସୁଯୋଗ ମିଳିବ ସେତେବେଳେ ଅତ୍ୟନ୍ତ ଧ୍ୟାନ ସହକାରେ, କାରଣ ଆମେ ଏଠି ଆଜି ଆସିଛୁ ସାରା ଦିନ ଆମେ ଗୋଟେ କାମଟାକୁ ବନ୍ଦ କରି ଆସିଛୁ, ତାପରେ କେତେ ଗାଡି ଭଡ଼ା ଖର୍ଚ୍ଚ କରି ଆସିଛୁ, ଖାଲି ବସିଲୁ ଟିକେ ମେଳ କରିନେଲୁ କି ଭାଇ ଦିଦି ଏ ସବୁ କରିଦେଲୁ ବାସ୍, ଏ ଚାଲିଯିବ ଏଇ ପ୍ରକାର ନୁହଁ, କୋଉଠି ପ୍ରସାଦ ହେଲାନି ଖାଲି କହ, କାହିଁକିନା ଆମେ ଏଟା ବହୁତ ମହତ ଉଦ୍ଦେଶ୍ୟରେ ଆସିଛୁ ନା। ତେଣୁ ଗୁରୁଦେବ ଏଇ ଭକ୍ତି ବିଜୟ ଯେତେବେଳେ ଭକ୍ତ ହୃଦୟରେ ବା ଶିଷ୍ୟ ହୃଦୟରେ ଗୋପନ ହେଇଥାଏ ସେତେବେଳେ ଶ୍ରବଣ ଏବଂ କୀର୍ତ୍ତନ ଅତ୍ୟନ୍ତ ଶ୍ରଦ୍ଧା ସହକାରେ କରିବା ଦରକାର ଅଛି। ତ ତା ଅର୍ଥ କେହି ମନେ କରିବେ ନା ଆମେ ତ ଦୀକ୍ଷା ନେଇନୁ ତେଣୁ ଆମେ ଟିକେ ନର୍ମାଲ ଅଛି, ଆମେ ଟିକେ କୋହଳ କଲେ ଚଳିବ, ଏମିତି ନୁହଁ, ତାକୁ ଆହୁରି ପ୍ରକାଶ ହେବା ପାଇଁ ପଡିବ, ଆହୁରି ରେସ୍ରେ ଗଡ଼ିବା ପାଇଁ ପଡିବ, ଠିକ ଅଛି। ତେଣୁ ଏଠି ତେଣୁ ଭଗବାନ ଏ ପ୍ରଭୁପାଦ ଏଇ ଯେ ଆବିର୍ଭୂତ ହଉଛନ୍ତି ନା, ପ୍ରଭୁପାଦ ଏଇ ଯେଉଁ ଆବିର୍ଭୂତ ହଉଛନ୍ତି ଏ ବ୍ରାହ୍ମଣ ଏ ବୈଷ୍ଣବ ପରିବାରରେ, ତ ପ୍ରଭୁପାଦ ସେଠି ତାତ୍ପର୍ଯ୍ୟରେ ଉଲ୍ଲେଖ କରୁଛନ୍ତି କଣ ଯେ ମୁଁ ଏବଂ ମୋର ଗୁରୁଦେବ ସରସ୍ୱତୀ ପ୍ରଭୁପାଦ ଆମେ ଦୁହେଁ ଏଇ ପ୍ରକାରେ ଏ ଯୋଗ ଭ୍ରଷ୍ଟ ହେଇଛୁ, ଯାହାଫଳରେ ଏଇ ଜୀବନରେ ପିଲାବେଳଠୁ ବା ଆମେ ଜନ୍ମ ନ ହବାଠୁ ବି ବାପା ମା ସେଇ ପ୍ରକାର ଶୁଦ୍ଧ ପରିବେଶ ବା କ୍ଷେତ୍ର ସୃଷ୍ଟି କରି ରଖିଥିଲେ, ଆମେ ଆଜି ସରାସରି ଏ ଭକ୍ତି ଜୀବନରେ ଆଜି ଆଗେଇ ପାରୁଛୁ। ପ୍ରଭୁପାଦ ନିଜର ଉଦାହରଣ ଦେଇ ବୁଝୁଛନ୍ତି, ହଁ କାରଣ ଜଗଭ୍ରଷ୍ଟ ବ୍ୟକ୍ତି, ତେଣୁ ପ୍ରଭୁପାଦ ସେଇଠି ବିଦେଶରେ ଥିଲେ, କଲିକତାରେ ବିଶେଷ କଲିକତାରେ ତ କହିଛନ୍ତି ମୁମ୍ବାଇରେ ସବୁ ବଡ ବଡ ସେଟ୍ ମାନେ ଯେତେବେଳେ ସବୁ ଚାରିପାଖରେ ବିଲ୍ଡିଂ ଏବେ ମଝିରେ କଥା ହଉଛି, ଏତେ ଲୋକ ଆସିନାହାନ୍ତି ସେଠି ଆଗରୁ ଦେଖେଇ ଦେଖେଇ କହୁଛନ୍ତି ଯେ ଏଇ ଯେ ଯୋଉମାନେ କି ଆଜି ଧନୀ ବା ବଣିକ ପରିବାର ସବୁ ଜନ୍ମଗ୍ରହଣ କରିଛନ୍ତି, ଅତ୍ୟନ୍ତ ପ୍ରାଚୁର୍ଯ୍ୟର ଅଧିକାରୀ ହେଇଛନ୍ତି, ସମସ୍ତଙ୍କର କର୍ତ୍ତବ୍ୟ ହଉଛି ବର୍ତ୍ତମାନ ଆସି ଭଗବତ ଚରଣାସିତ ହେବା। କାହିଁକି ନା ସେମାନେ ଗତଥର ତାଙ୍କର ସୁଯୋଗ ହରେଇଛନ୍ତି, ଏ ଚାନ୍ସରେ ସେମାନେ ପାଇପାରିନାହାନ୍ତି, ତେଣୁ ବର୍ତ୍ତମାନ ଦ୍ୱିତୀୟ ଚାନ୍ସ। ଆଉ ଦ୍ୱିତୀୟଟା ଫେଲିୟର ହେଲା ପରେ ତାପରେ କିଏ ଜାଣେ କାହାର କୋଉ ପ୍ରକାର ଜନ୍ମ କୋଉଠି ହବ, ଆଉ ସେ କୂଳରେ କୋଉ ପ୍ରକାର ହରିଭକ୍ତି ହେଇପାରିବ, ହରିଭକ୍ତି ହେବା କଷ୍ଟ। ବିଶେଷ କରି ଏଇ ସାଧାରଣ ଜାତି ଶୂଦ୍ର ଜାତିମାନଙ୍କରେ ହରିଭକ୍ତି ଯାଜନ କରିବା ବହୁତ କଷ୍ଟ, ବହୁତ କଷ୍ଟ। କୋଉଠି ପାହାଡ଼ ଜଙ୍ଗଲରେ କୋଉ ପ୍ରକାର ଖାଦ୍ୟ, କୋଉ ପ୍ରକାର ପରିବେଶ, ସେଇ ପ୍ରକାରକୁ ପରିତ୍ୟାଗ କରିକି ଏବଂ ମନୋବୃତ୍ତି, ବହୁତ କଷ୍ଟ। ସେଥିପାଇଁ କି ଏଠି ପ୍ରଭୁପାଦ ଏ ଯେ ବୈଷ୍ଣବ ପରିବାର ଯୋଉ ଆବିର୍ଭୂତ ହଉଛନ୍ତି, ତେଣୁ ପିଲାଦିନଠୁ ସେ ତାଙ୍କର ଭକ୍ତି ଜୀବନକୁ ଖୁବ ଯତ୍ନ ସହକାରେ, ତାଙ୍କର ବାପା ଗୌର ମୋହନ ଦେବ ମନେ ଅଛି ନା, ମାଙ୍କ ନା କଣ, ମାଙ୍କ ନା କଣ କହିଲେ କହିବେନି, କଣ କହିଲେ ମାଙ୍କ ନା ଶୁଣିଛନ୍ତି ଜାଣିଛନ୍ତି, ତ ମାଙ୍କ ନାମ ରଜନୀ ଦେବେ। ତ ପିଲା ଯେତେବେଳେ ଜାତ ସଂସ୍କାର ହେଇଛନ୍ତି ସେତେବେଳେ ପ୍ରଭୁପାଦଙ୍କର ଯେତେବେଳେ ମନାକାଶ ଗୁଣନ କରନ୍ତି ସେତେବେଳେ ସେ କହୁଛନ୍ତି କଣ, ଯେ ଏ ପିଲା ଏ ସାଧାରଣ ପିଲା ନୁହଁ। ଦିଟା ଅପସନ ଦେଇଛନ୍ତି, ଇଏ ସବୁଠୁ ବଡ ଏ ଧର୍ମାତ୍ମାର ପରିଣତ ହବ, ହଁ, ଯେ ସାରା ପୃଥିବୀରେ ଇଏ ଭଗବାନଙ୍କର କଥା ପ୍ରଚାର କରିବ, ଏବଂ ଏ ପ୍ରକାର କହିଦେଇଛନ୍ତି 108 ମନ୍ଦିର ବି ନିର୍ମାଣ କରିବ। ଆଉ ଗୋଟେ କଣ ନା, ବିଦେଶରେ ପଡି ଯଦି ଏପଟ ଦିଗକୁ ଯଦି ଯିବ, ହରିଭକ୍ତି ଆଡ଼କୁ ଯଦି ନ ଯାଇକି ଅନ୍ୟ ଦିଗକୁ ଯଦି ଯିବ, ପ୍ରାଚୁର୍ଯ୍ୟର ଶୀର୍ଷ ସୀମା ପହଞ୍ଚି ଯିବ, ଏହା ପରେ ବିଦେଶରେ ଓକିଲ ଇତ୍ୟାଦି ଦେଇ ବହୁତ ବଡ ଲକ୍ଷ ହେଇଯିବ। ତ ମାଙ୍କର ଇଚ୍ଛା ସ୍ୱାଭାବିକ ସମସ୍ତଙ୍କର, ଯେ କେମିତି ଗୋଟେ ପୁଅଟା ବଡ ଲକ୍ଷ ହେଇଯାଉ, କିନ୍ତୁ ବାପା ଖୁବ ଯତ୍ନ ସହକାରେ ପ୍ରଭୁପାଦଙ୍କୁ ସେ ରକ୍ଷଣାବେକ୍ଷଣ କରନ୍ତି ଏବଂ ତାଙ୍କର ମାନସିକତା କେମିତି ଆହୁରି ଶୁଦ୍ଧରୁ ଶୁଦ୍ଧତର ହବ, ଶୁଦ୍ଧତମ ହବ, ସେଥିପାଇଁ ସେ ସବୁ କିଛି ସହଯୋଗ କରନ୍ତି। ତେଣୁ ଏଇ ପ୍ରକାରେ ପ୍ରଭୁପାଦ ଧୀରେ 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 ବଢି ଚାଲିଛନ୍ତି, ତାପରେ ରଥଯାତ୍ରା ଆଦି ଇତ୍ୟାଦି ଇତ୍ୟାଦି ସବୁ କିଛି କରୁଛନ୍ତି। କିନ୍ତୁ ବିଶେଷ କରି ପ୍ରଭୁପାଦଙ୍କର ଏଇ ବର୍ତ୍ତମାନ ସମୟ ଏଇ ଯେଉଁ ଭଜନ ବଡ କୃପା କହିଲେ ପ୍ରଭୁ କୃଷ୍ଣ ଅଧମରେ ପ୍ରତି, ତ ଏଠି କେତେବେଳେ କହୁଛନ୍ତି ନା, ଯେତେବେଳେ ସେ ଓହ୍ଲାଇଛନ୍ତି ପ୍ରଭୁପାଦ ଜଳଦୁ ଜାହାଜରେ ଗଲେ ଏବଂ ଯାଇ କୋଉଠୁ ଓହ୍ଲାଇଛନ୍ତି, ଆମେରିକାରେ, ଆମେରିକାରେ ଯେଉଁ ଟଙ୍କିସ୍କାର ପାର୍କ, ସେ ଟଙ୍କିସ୍କାର ପାର୍କରେ ସେ ପାଖରେ ବସିଛନ୍ତି ଏବଂ ଟଙ୍କିସ୍କାର ପାର୍କ ଯେତେବେଳେ ଅନେଇ ଦେଉଛନ୍ତି କଣ ନା, ସେଠି ତ ଅଲଗା ପ୍ରକାର ସବୁ ଚିନ୍ତା ଥିଲା, ସେଇଠି ସେ ଏଇ ଯେଉଁ ଭଜନକୁ ଧୀରେ 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 ମନନ କରି ଚାଲିଛନ୍ତି। ଯେ ବଡ କୃପା କହିଲେ କୃଷ୍ଣ ଅଧମେନ ପ୍ରତି, କିଲା ବି ଆଣିଲେ ହେଥା କର ଏବେ ଗତି, ଯେ ଏଠି ଯେ ମତେ କଣ ପାଇଁ ଆଣିଛନ୍ତି, ଏସବୁ ଆପଣଙ୍କର ପ୍ଲାନରେ ଚାଲିଛି, ମୋର ପ୍ଲାନ କିଛି କାମ କରିବ ନା। ପ୍ରଥମରୁ ଯଦି ଯିବ ଏ ଭଗବାନଙ୍କ ପ୍ରତି ଶରଣାପନ୍ନ ହେଇଯିବ, ତାହେଲେ ଭଗବାନ ତାଙ୍କୁ ହୃଦୟରୁ ଉପଦେଶ ଦେବେ, ଉପଦେଶ କିଏ ଦେବେ, ଭଗବାନ ଅଛନ୍ତି ନା ପ୍ରତ୍ୟେକଙ୍କ ହୃଦୟରେ, ସେ ଉପଦେଶ ଦେବେ ସିଏ ନା, ଆଉ କିଏ ଦେବେ। ଏଇ ଯେ ଆମେ ଚିନ୍ତା କରୁଛୁ କଣ କାହାର ପ୍ରଦର୍ଶନରେ ପଡିକି ବା ଯାହା କିଛି ହଉଛୁ, ତ ଇଏ ବି ପରୋକ୍ଷରେ ଭଗବାନ ଦଉଛନ୍ତି, କିନ୍ତୁ ଭଗବାନ ଟିକେ ସ୍ଥିର ମନରେ ଯେକୌଣସି ଗୋଟେ ଜିନିଷ ସମାଧାନ କରିବାକୁ ଯିବେ, ସ୍ଥିର ମନରେ ଟିକେ ଭଗବାନଙ୍କୁ ଚିନ୍ତା କରିବେ, ଭଗବାନ ନିଜ ହୃଦୟରେ ଉପଦେଶ ଦେବେ, ପ୍ରତ୍ୟେକ କାମ ଯେକୌଣସି ଯଦି ସମସ୍ୟା ଜଟିଳ ସମସ୍ୟା ଥିବ ସମାଧାନର ଉପାୟ ଚିନ୍ତା କରିପାରୁନଥିବେ, ଭଗବାନ ହୃଦୟରେ ଉପଦେଶ ଦିଅନ୍ତି। ତେଣୁ ସେଠି କହୁଛନ୍ତି କଣ, ଯେ କିଲାଗି ଆଣିଲେ ହେଥା କର ଏବେ ଗତି, ଯେ ଏଠି ମତେ କଣ ପାଇଁ ଆଣିଛନ୍ତି, ବର୍ତ୍ତମାନ ତା ପ୍ରତିକାର ବ୍ୟବସ୍ଥା କରନ୍ତୁ। କାରଣ ପ୍ରଭୁପାଦ କହୁଛନ୍ତି, କହୁନାହାନ୍ତି ଯେ ମୁଁ ଏଠି ଆସିଛି ଯେ ବର୍ତ୍ତମାନ ମୁଁ କଣ କରିବି, ଯେ ଆପଣ କଣ ପାଇଁ ଏଠି ଆଣିଛନ୍ତି, କାରଣ ଗୁରୁଦେବଙ୍କର ଆଦେଶକୁ ପାଖରେ ବସି ଆସିଛନ୍ତି, ବିଶେଷ ବୁଝିବା ଲକ୍ଷ୍ୟ ନୁହଁ। ତ ଏଇ ପ୍ରକାର ତାପରେ କହୁଛନ୍ତି କଣ ନା, ନିଶ୍ଚୟ କିଛି ଆସେ କିଛି କାର୍ଯ୍ୟ ଦେବ ଏଇ ଅନୁମାନ, ଯେ ଆପଣଙ୍କର ନିଶ୍ଚୟ କିଛି ମୋଠି କାମ ରହିଛି, ମୋ ଦ୍ୱାରା ଆପଣଙ୍କର କିଛି କାମ ହେଇପାରିବ। ସେଥିପାଇଁ କି ଆପଣ ମୋତେ ଆଣିଛନ୍ତି, ଆଉ ନହେଲେ କେବେ ଆଣିବେ ଏଇ ଉଗ୍ର ସ୍ଥାନରେ, ନହେଲେ ଏଇ ପ୍ରକାରର ଉଗ୍ର ସମାନ ବିଜେ ସମାନ ମାନେ କଣ ଉଗ୍ର ସମାନ ସେଠି ଉଗ୍ର ସ୍ଥାନ ପ୍ରଭାବ କରୁଛନ୍ତି। ବର୍ତ୍ତମାନ ବି ଅଛି ସେଠି ଏତେ ଶାନ୍ତ ହେଇନାହାନ୍ତି, ସବୁବେଳେ ଦେଖିବେ ଯଦି ନ୍ୟୁଜ୍ ବିଜେ ଦେଖିବେ ସବୁ ବେଶୀ ଅଛି ଗଣ୍ଡଗୋଳ ସବୁ ବିଜେପିରେ ସବୁ, ଆଉ ତାଙ୍କର ସମସ୍ୟା ସମାଧାନ ବହୁତ କଷ୍ଟ, କାହିଁକିନା କେହି କାହାରିକି ମାନି ନେବା ପାଇଁ ରାଜି ନୁହଁ। ଏ ବର୍ତ୍ତମାନ ଆମର କଷ୍ଟ ହେଇନାହାନ୍ତି, କେହି କାହାରିକି ମାନି ନେବା ପାଇଁ ରାଜି ନୁହଁ। ଏଇ ଯୋଉ ପିଲା ବାପାଙ୍କ ସହିତ ଯୋଉ ସମ୍ପର୍କ, ଏଇ ବର୍ତ୍ତମାନ ଯୋଉ ପ୍ରକାର ସବୁ ରହୁଛନ୍ତି ବାପାଙ୍କ ଛାଡ଼ିକି ପଳେଇ ଯାଉଛନ୍ତି, ଏ ସବୁ ବିଦେଶୀ ସଭ୍ୟତା ଆସୁଛି। ଏ ଯେ ଡିଭୋର୍ସ କେସ୍ ଏ ବିଦେଶୀ ସଭ୍ୟତା ଆସୁଛି, ଆମର ଇଣ୍ଡିଆନ ସଭ୍ୟତା ଏଗୁଡ଼ା ଶୁଣୁ କେତେବେଳେ ଏଗୁଡ଼ା ଶୁଣୁ। ତେଣୁ କାହିଁକି ତାଙ୍କ ଉଗ୍ର ସବୁବେଳେ ଉଗ୍ର ଖାଦ୍ୟ ଖାଉଛନ୍ତି, ଉଗ୍ର ମାନସିକତା ଉଗ୍ର ଚେତନାରେ ରହୁଛନ୍ତି, ସେଇଟା ତାଙ୍କର ସବୁବେଳେ ଉଗ୍ର ଚେତନା। ହଁ କେହି କାହାରି କଥା ଏମାନେ ଭାଙ୍ଗିବେନି, ଏ ଭାଙ୍ଗିଯିବେ ନଇବେନି, ତେଣୁ ଏଇ ପ୍ରକାର ଅବସ୍ଥା। ତେଣୁ ପ୍ରଭାତ କହୁଛନ୍ତି କଣ ନହେଲେ କେନ ଆଣିବେନି ଏଇ ଉଗ୍ର ସ୍ଥାନେ। ତେଣୁ ଅସୁବିଧା କଣ ହେଇଛି ନା ରଜ ତମ ଗୁଣେର ସବାଇ ଆଚ୍ଛନ୍ନ, ତ ଏଇ ବିଦେଶର ସଭ୍ୟତା ଏ କେବଳ ରଜ ଏବଂ ତମ ଗୁଣର। କିନ୍ତୁ ପ୍ରଭୁପାଲ କଣ ପ୍ରଚାର କରିବାକୁ ଯାଇଛନ୍ତି, ଶୁଦ୍ଧ ସତ୍ୟ ବାର୍ତ୍ତା, ଯେଉଁ ହରିନାମ ଗୋଲକେର ପ୍ରେମ ଧନ, ଏ କଣ ଶୁଦ୍ଧ ସତ୍ୟ, ଖାଲି ସତ୍ୟ ନୁହଁ ଶୁଦ୍ଧ ସତ୍ୟ। ତେଣୁ ଶୁଦ୍ଧ ସତ୍ୟ ଏଇ ହରିନାମକୁ ଯେତେବେଳେ ପ୍ରଚାର କରିବା ପାଇଁ ଯାଇଛନ୍ତି ସେଥିରେ କହୁଛନ୍ତି କଣ, ଆରେ କମସେ କମ ସତ୍ୟ ଗୁଣାଧୀନ ହେଲେ ସିନା ଏ କଥା ତାକୁ ଜଣେ ବୁଝିବ ବା ଜଣେ ଗ୍ରହଣ କରିବ, କିନ୍ତୁ ଯେ ରଜତମ ଗୁଣ ଲୋକ ସେ କଣ ଗ୍ରହଣ କରିବ ଇଏ ବୁଝେଇବେ କଣ ନା। ଭଗବାନ ଥରେ ପ୍ରଭୁପାଦଙ୍କ ସହିତ ଏଇ ବିଦେଶରେ ଏଇନା ବି ତ ଯୋଉଠି ଗାଁକୁ ଗଲେ ବି ଲୋକ ଚିନ୍ତା କରନ୍ତି କଣ ବାବା ଆସନ୍ତି ସେ କିଛି ଦୀକ୍ଷା ଫିକ୍ଷା ଦେଇଯିବେ, ଆସିକି ଚୁପି ଚୁପି ପଚାରନ୍ତି ଦୀକ୍ଷା ଦେବି ଏଟା କେତେବେଳେ ହବ, ଯେତେବେଳେ ଆମେ କେଉଁ ଯେଉଁ ସାଇଡ୍ ଯେଉଁ ମିତ୍ର ସାଇଡ୍ ଗଲେ ସେ ଆସି ପଚାରିବେ ଦୀକ୍ଷା ଯୋଗ ଏଟା କେତେବେଳେ ହବ ମୁଁ ଦୀକ୍ଷା ଦିନ। ତ ପ୍ରଭୁପାଦକୁ ଏମିତି ଜଣେ ଯୁବକ ଆସି ସେ ପଚାରିଛି କଣ ନା, ବିଦେଶରେ ତ ଖୋଲାଖୋଲି ପ୍ରୋଗ୍ରାମ ହୁଏ ନା, ସେ ଭିତରେ ଭିତରେ ପ୍ରୋଗ୍ରାମ ହଉଛି ତ ସେଠି ଟିକେଟ୍ ଦେଇ ବସିବା ପାଇଁ ପଡେ ଟିକେଟ୍ ଦେଇ, ତେଣୁ ସେ ବସିବା ସେଥିରେ ପଚାରୁଛନ୍ତି ଯେ ପ୍ରଭୁପାଦ କ୍ଲାସ ଆରମ୍ଭ କରିବେ, ମୋର ଗୋଟେ କଥା ଅଛି କଣ ଅଛି ନା ମୁଁ ଦୀକ୍ଷା ନେବା ପାଇଁ ଚାହେଁ, ମୋ ଦୀକ୍ଷା କେତେଟା ହବ। ପ୍ରଭୁପାଦ କହୁଛନ୍ତି କଣ ଠିକ ଅଛି ସବୁ ସେ ବୁଝାଯିବ କହୁଛନ୍ତି ବୁଝାଉଛନ୍ତି, ତାପରେ ଅନ୍ୟ ଶିଷ୍ୟମାନେ ନା ପ୍ରଭୁପାଦ ବୁଝି କହିନାହାନ୍ତି, ପ୍ରଭୁପାଦ ଖାଲି ଅନେଇଛନ୍ତି ଅନ୍ୟ ଶିଷ୍ୟମାନେ ତାକୁ ଟାଣିକି ବସେଇ ପକାଉଛନ୍ତି, ତାହେଲେ ତାଣି ବାହାର କରିବେ ଚୁପରି ବସେ। ପ୍ରଭୁପାଦ କହୁଛନ୍ତି କଣ ଠିକ ଅଛି ସେ ଯେଉଁ ପ୍ରଶ୍ନ ପଚାରିଲେ ଯେ ଦୀକ୍ଷା କେତେବେଳେ ହବ, ତ ଦୀକ୍ଷା ନବାକୁ ହେଲେ ତମକୁ ତମେ ଜାଣିଛ କି ଭଗବାନ କିଏ, ହଁ ତ ସେ ପ୍ରଥମେ ଟିକେ ଥମି ଯାଇଛନ୍ତି, ହଠାତ୍ କରି ଏତେ ଲୋକ ସାମ୍ନାରେ ମତେ ପଚାରିଛନ୍ତି ଭଗବାନ କିଏ କଣ କହିବେ, ତାପରେ ଉତ୍ତର ଦେଲେ କୃଷ୍ଣ କୃଷ୍ଣ ଭଗବାନ, ତାପରେ କହିଲେ ପ୍ରଭୁପାଦ ପ୍ରଶ୍ନ ପଚାରୁଛନ୍ତି କଣ ତୁମେ କିଏ, ସେ କିଛି ଉତ୍ତର ଦେଉଛନ୍ତି କଣ ନା ତାଙ୍କର ସେବକ ତା ଦୀକ୍ଷା ହବ ଲିଷ୍ଟ କର, ଏତିକି ଅଧିକ କିଛି ନୁହଁ, ଏଇ ଆମ ଭଳି ଏ ଘୋଷିବା ପାଇଁ ପଡ଼ିନି ବର୍ଷ ଦୁଇ ବର୍ଷ ୱେଟିଂ ଲିଷ୍ଟରେ ନାହାନ୍ତି ଠିକ ଅଛି। ଅର୍ଥାତ ଯେ ସେଇସବୁ ଉଗ୍ର ସ୍ଥାନରେ ଯେ ମାନିନେବା ଯେ କୃଷ୍ଣ ହଉଛନ୍ତି ଭଗବାନ, ଆଉ କେହି ତାଙ୍କଠୁ ଆମେ ବଡ଼ ନାହାନ୍ତି ବା ତାଙ୍କ ସମକକ୍ଷ ନାହାନ୍ତି, ଏ ଆମର ସମାଜରେ ଆମେ ମାନିନେବୁ ଏଟା ସ୍ୱାଭାବିକ କଥା, କାହିଁକିନା ଆମର ଟ୍ରାଡିସନ ସେଇ ଭିତରେ ହେଇ ଚାଲିଛି, ଘରେ ପୂଜା ଅର୍ଚ୍ଚନା ଯିଏ ଯେତେ ନାସ୍ତିକ ହେଲେ ବି କମ ସେ କମ ଘରେ ପୂଜା ଅର୍ଚ୍ଚନା ଚାଲିଛି। ହଁ ପ୍ରପାତ ଉଦାହରଣ ଦିଅନ୍ତି କଣ, ଏଇ ଯେ ୱେଷ୍ଟ ବେଙ୍ଗଲରେ ସିପିଏମ ସରକାର, ଅର୍ଥାତ ଉପରେ ଉପରେ ସେମାନେ ଯାଇକି ବାହାରେ ସବୁ ପ୍ରପାଗଣ୍ଡା କରିବେ କଣ ଭଗବାନ ଭଗବାନ କେହି ନାହିଁ, ଆମେ ଆମର ନିୟନ୍ତା ଆମେ ଆମର ସବୁ ଭାଗ୍ୟ ଗଠନ କରିବୁ ଇତ୍ୟାଦି ଇତ୍ୟାଦି, କିନ୍ତୁ ଘରେ କିଛି ସମୟ ପରେ ମାର୍କେଟରୁ ସବୁ ଫୁଲ ବା କଦଳୀ ଫଦଳୀ ସବୁ ନେଇ ଚାଲିଦିଏ ସ୍ତ୍ରୀ ପୂଜା କରିବୁ। ହଁ ପ୍ରଭୁ କୁହନ୍ତି କଣ ଯେ ଏଇ ଏଇ ହଉଛି ସିପିଏମ ସରକାର ସମ୍ପୂର୍ଣ୍ଣ ନାସ୍ତିକ, ନାସ୍ତିକ ହେଲେ ବି ସେ କଣ ନାସ୍ତି ଘରକୁ ଆଣିକି ଦବ ସବୁ ଜିନିଷ, କିନ୍ତୁ ଉପରେ ଉପରେ ବାହାରେ ପ୍ରଚାର କରିବେ କଣ ଭଗବାନ ଭଗବାନ କେହି ନାହାନ୍ତି। ତେଣୁ ଇଏ ସେମିତି ପ୍ରଭୁପାଦ ଯେତେବେଳେ
ସେଟା ଆମକୁ ଦେଖିବା ପାଇଁ ଯଦି ପ୍ରଥମେ ମାନି ନେବା ଦରକାର ଅଛି କଣ ବିଦେଶରେ ଯେ ଆମେ ହଉଛୁ ଭଗବାନଙ୍କର ସେବକ, ଏଇ ସେବକ ଜ୍ଞାନ ବିଦେଶରେ ନାହିଁ, କାରଣ ସେଠି ସବୁ ସେବ୍ୟ। ସେଇଥିପାଇଁ ଆମ ଭାରତ ବର୍ଷରୁ ସବୁ ଯାଆନ୍ତି, ଯେତେ ବଡ ବଡ ଯୋଉ ଚାକିରି ଯେତେ ବଡ ବଡ ସବୁ କ୍ୱାଲିଫିକେସନ ଭଲ ସବୁ ଯାଆନ୍ତି ଏ ବିଦେଶରେ ଚାକରତ୍ଵ କରିବା ପାଇଁ। କି ବିଭିନ୍ନ ପ୍ରକାରର ନା ଜଣେ ଜଣେ ଭକ୍ତକୁ ଆମେ ପଚାରୁ କଣ କଣ ଯାଇ କରୁଛନ୍ତି, କି ଆମ ଭାରତ ବର୍ଷ ଯାଇ ସବୁ କଣ କରୁଛନ୍ତି, ନା ବଡ ସେକ୍ଟର ଇଞ୍ଜିନିୟର ପୋକର ସେବା, ଏ ନାନା ପ୍ରକାର ଆମ ଗୋଟେ ଅଡୁଆ ଅଡୁଆ ଲାଗିବ, କିନ୍ତୁ ଏଇ ପ୍ରକାର କରୁଛନ୍ତି। କାରଣ ମାସ ଦରମାଟା ଅଧିକା, ଯେତେ ନିମ୍ନ ସେବା ସେତେ ଦରମା ଅଧିକା। କେତେବେଳେ କେତେବେଳେ ଆମର ବାସନା ହେଇଯାଏ ଭକ୍ତମାନ କରିକି, ଯେତେ ବିଦେଶୀୟ ବାସନା ହେଇଯାଏ ଯାଆନ୍ତି ଯାଇକି ଏଇ ପ୍ରକାର କାମ କରନ୍ତି ନାନା ପ୍ରକାର। ଟିକେ ଛୋଟ କାମ କଲେ ବେଶୀ ଦରମା ଏବଂ ଗ୍ରୀନ କାର୍ଡ ବି ମିଳିଯିବ ଶୀଘ୍ର ଶୀଘ୍ର। ଯାହା ବି ହଉ, ସେଠି ପ୍ରଭୁପାଳ କହୁଛନ୍ତି କଣ ନା ସେଠି ସେଇଟା ହଉଛି ସେଇ ଦେଶ ହଉଛି କଣ ନା ରଜ ଏବଂ ତମ ଗୁଣ। ରଜ ରଜର ରଜ ଗୁଣର ଲକ୍ଷଣ କଣ? ଅହଙ୍କାର ଗର୍ବ, ଇଏ ହଉଛି ରଜ ଗୁଣର ଲକ୍ଷଣ। ସେ କେତେବେଳେ ନଇବା ସେ ଶିଖିବ ନା, ମୁଣ୍ଡ ନଇବାର ନାହିଁ, ଏବେ ଅଭିମାନ ଅହଙ୍କାର। କାହିଁକି ଖାଉଛି କଣ? ଅତ୍ୟନ୍ତ ମସଲା ଯୁକ୍ତ ଅତ୍ୟନ୍ତ ଟେଷ୍ଟି ଖାଦ୍ୟ ଏସବୁ ଖାଉଛି, ତା ପ୍ରକାଶ ମେଣ୍ଟେନ ସବୁକିଛି, ତେଣୁ ତାର ମନବୃତ୍ତି ହବ କଣ ନା ଏଇ ପ୍ରକାର ଏପରି କାମନାରେ ପୁରା ଜର୍ଜରିତ ହେଇଛି ରଜ ଗୁଣ। ତାପରେ ତମ ଗୁଣ ହଉଛି କଣ ନା ସେଠି ହଉଛନ୍ତି କଣ ଲୋଭ ଏବଂ ନିଦ୍ରା, ତା ସବୁବେଳେ ମାନେ ପ୍ରଚୁର ଲୋଭ ତା ଏବଂ ତା ହୃଦୟରେ ଅଶେଷ ଅଶେଷ କାମନାଟା ବି ତମ ରଜ ଗୁଣରେ ବି ଅଛି। ତ ତମ ଗୁଣ ଲକ୍ଷଣ ହଉଛି ବିଶେଷ କରି ନିଦ୍ରାଟାକୁ ବେଶୀ କୁହାଯାଉଛି, ଆଳସ୍ୟ ବା ନିଦ୍ରା, ଇଏ ତମ ଗୁଣର ଲକ୍ଷଣ। କାରଣ ବିଦେଶରେ ଯଦିଓ ଆଳସ୍ୟତା ନାହିଁ, କାରଣ ସେମାନେ ଯଦି ବି ଶୋଇବା ପାଇଁ ଯାଆନ୍ତି ସେମାନେ ଟେବ୍ଲେଟ୍ ବା ନିଦବଟି ନ ଖାଇଲେ ଶୋଇପାରିବେ ନା, କି ତଥାପି ସେମାନଙ୍କର ମନ କେତେବେଳେ ବି ସ୍ଥିର ନଥାଏ, ସ୍ଥିର ନଥାଏ, ସବୁବେଳେ ଚଳ ଚଞ୍ଚଳ ମନ, କଣ କରିବି କଣ ନାହିଁ। ସେଥିପାଇଁ ପ୍ରଭୁପାଦଟି କହୁଛନ୍ତି କଣ ଯେ ରଜ ଗୁଣ ରଜ ତମ ଗୁଣେ ହେରା ସବାଇ ଆଚ୍ଛନ୍ନ, ତ ଏଇ ବାସୁଦେବ କଥା ପ୍ରତି ତାର ନହେ ପ୍ରସନ୍ନ। ଯେ ବାସୁଦେବଙ୍କ କଥା ପ୍ରତି ଏମାନେ ଯେହେତୁ ରଜତମ ଗୁଣରେ ଆଚ୍ଛନ୍ନ ବ୍ୟକ୍ତି, ସେ ଭଗବାନଙ୍କ କଥାକୁ କେତେବେଳେ ବି ତାର ମନ ଯିବ ନା, ବା ତାର ସ୍ୱାଭାବିକ ଭାବରେ ସେ ମୁଣ୍ଡ ନୁଇଁବ ନା, ଯେଉଁମାନେ ରଜ ଏବଂ ତମ ଗୁଣରେ। ସେଥିପାଇଁ କି ସେଠି କହୁଛନ୍ତି କଣ ଯଦି ତବ କୃପା ହଏ, ଯଦି ତବ ତବ କୃପା ହଏ ଅହେ ତୁ କି ସକଲେ ସମ୍ଭବ ତୁମି ସେ କହୁତୁକି। ତେଣୁ କହୁଛନ୍ତି କଣ ଯେ ଯଦି ତବ କୃପା ହଏ, ତବ କୃପା ହଏ ଅହେତୁକି, ଯଦି ଆପଣ ଅହେତୁକ ଭାବରେ କୌଣସି ହେତୁ ନୟନ ରଖିକି ଯଦି ମତେ କୃପା ବା ଆଶୀର୍ବାଦ କରନ୍ତି, ତାହେଲେ କଣ ହବ ନା ସକଲେ ସମ୍ଭବ ହଏ ତୁମି ସେ କହୁତୁକି, ସବୁକିଛି ସମ୍ଭବ ହବ। ସେଥିପାଇଁ କି ଏ ଭକ୍ତି ଜୀବନରେ ପ୍ରଥମ ଶିକ୍ଷା ହଉଛି କଣ ନା ଏ କୃପା ବା ଆଶୀର୍ବାଦକୁ ଅଧିକ ମାତ୍ରାରେ ଏ ବିଶ୍ୱାସ କରିବା, ବା ଆଶୀର୍ବାଦ କେମିତି ଅଧିକ ମାତ୍ରାରେ ପ୍ରାପ୍ତ ହବୁ ତାର ବ୍ୟବସ୍ଥା କରିବା। କାରଣଟି ସାଧନ ସିଦ୍ଧରେ ଅନେକ ଦିନ ସମୟ ଲାଗିବ, ଭଗବାନଙ୍କୁ ପ୍ରାପ୍ତ ହବା ବା ଭଗବାନଙ୍କ ଭକ୍ତି ଜାଗରରେ ସାଧନ ସିଦ୍ଧ। ନିଜେ ତ ଅଭିମାନ ବଶତଃ କେତେରେ କେହି ଭକ୍ତ ହେଇପାରିବ ନା, ଯେ ମୁଁ ଅନେକ କିଛି ଶିଖିଦେବି, ଅନେକ କିଛି ଜାଣିପକେଇବି, ଅନେକ କିଛି ମନ୍ତ୍ରତନ୍ତ୍ର ବା କ୍ଲାସ ଫ୍ଲାସ ଦେଇଦେବି, ଇଏ କେତେରେ ଭକ୍ତ ହେଇପାରିବ ନା, ପ୍ରବକ୍ତା ହେଇଯିବ। ତେଣୁ ଇଏ କହୁଛନ୍ତି କଣ ଏଇଠି ଏଠି ଯୋଉ କଥା କହୁଛନ୍ତି, ଏଠି କୃପା ସିଦ୍ଧ କଥା କହୁଛନ୍ତି, ଯେ କୃପା କୃପା ସିଦ୍ଧ ନ ହେଲେ କେହି ଅତି ଶୀଘ୍ର ଏ ଭଗବତ ଭକ୍ତି ଜାଗନ କରିବ ନା। କୃପା ସିଦ୍ଧ ମାନେ କଣ ନା କେବଳ ଅନ୍ୟର ଆଶୀର୍ବାଦରେ, କେବଳ ଅନ୍ୟର ଆଶୀର୍ବାଦ ସେ କେମିତି ପ୍ରାପ୍ତ ହବ ତାର ବ୍ୟବସ୍ଥା କରିବା ଦରକାର ଅଛି। ସେଇଥିପାଇଁ କି ପ୍ରଭୁପାଦ ଏଇ ଯେଉଁ ସୋସାଇଟି ଇସ୍କନ ସୋସାଇଟି ଇଏ ଗଠନ କରିବାର ଉଦ୍ଦେଶ୍ୟ କଣ ହଉଛି ନା, ସବୁବେଳେ ଆମେ ଏକେ ଅପର ସହିତ ସହଯୋଗ କରି ଆମେ କେମିତି ସମସ୍ତଙ୍କର କୃପା ବା ଆଶୀର୍ବାଦ ଲାଭ କରିବୁ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସେ ଶିକ୍ଷା ଦେଇଛନ୍ତି ସମସ୍ତଙ୍କୁ, ପ୍ରଥମେ କଲେ କଣ ନା ଦାସ ଅହଂ, ଏ ଅଭିମାନ ରହିବା ଦରକାର ଅଛି ଯେ ମୁଁ ହଉଛି ସମସ୍ତଙ୍କର ଦାସ, ସେଥିପାଇଁ ଅନ୍ୟକୁ ପ୍ରଭୁ ଭଳି ସମ୍ବନ୍ଧ। ଏ ଜ୍ଞାନ ଯେ ଆପଣ ପ୍ରଭୁ, ଅମୁକ ପ୍ରଭୁ, ଅମୁକ ପ୍ରଭୁ, ସେଠି ନିଜେ କହୁନି ମୁଁ ପ୍ରଭୁ କହୁଛି, ଦାସ, ସେ ଦାସ ଅଭିମାନ। କାରଣ ଦାସ ଅଭିମାନ ହେଲେ କଣ ହବ ନା ଅନ୍ୟ ଜଣକୁ ପ୍ରଭୁ ଡାକିବା ମାନେ ତାର ପ୍ରଭୁ ହିସାବରେ ତାକୁ ତାର ସମ୍ମାନ ଦବା ଦରକାର ଅଛି। ହେଲେ ପ୍ରଭୁଙ୍କ ପାଇଁ କହୁଛି ନା ଯେ ଅମ ପ୍ରଭୁ ଚାଲିଲେ କହୁଛନ୍ତି ଆସନ୍ତୁ, କମ ସେ କମ ଭାଷା ଯେ ତାରତମ୍ୟ ଆସିବ ନା, ଯେତେ ଛୋଟ ହେଲେ ବି ଆପଣ ତାକୁ ତା ସମ୍ବନ୍ଧରେ ଗୋଟେ ପ୍ରଭୁ ଯୋଡି ଦିଅନ୍ତୁ ବା ମାତାଜୀ ଯୋଡି ଦିଅନ୍ତୁ, ନିଜଠୁ ବୟସ ଅନେକ ଛୋଟ କି ତାକୁ କେତେବେଳେ କହିବେ ନା ଯେ ଏଇଠି ଆଣି, ତେଣୁ ସେ ଶ୍ରୀଧର ପ୍ରଭୁ, ଶ୍ରୀଧର ପ୍ରଭୁ ଏଠି ଆଣି ଏଇଟା କରନି ଏଇଟା ଦେନି ଏଇଟା କହିବେ ନା। ତା ଦେହରେ ପ୍ରଭୁ ଯୁକ୍ତ ହେଲା ମାନେ କଣ ତା ପ୍ରତି ସମ୍ମାନ ସୁଯୋଗ କିଛି ପଦ ଯୋଡିଯିବ ଆସନ୍ତୁ ବା ଇତ୍ୟାଦି ଇତ୍ୟାଦି, ତାହେଲେ କଣ ହବ ନା ଯାହାଙ୍କ ଉଦ୍ଦେଶ୍ୟରେ ବା ଯାହାକୁ ଯାହା କିଛି କହୁଛୁ, ଯଦିଓ କେତେବେଳେ କେତେବେଳେ ଆମେ ଆଦର୍ଶ କରୁଛୁ ଯେ ଏଇ କାମଟା ଟିକେ କରି ଆଣନ୍ତୁନି, ଏଇଟା ଟିକେ ଦିଅନ୍ତୁ ନା, ଏଇଟା ଟିକେ କରନ୍ତୁ ନା, ତାହେଲେ ବି ସିଏ ବି ଖୁସି ହବ। କାରଣ ସାଧାରଣତଃ ଜଳଜଗତ ଶବ୍ଦ ତା ନାମ ଧରି ଡାକିବା, ଏଇ ସେତେବେଳେ ଏଠି ଆଣି ତା ନାଁ ଡାକି ଯଦି ସେତେବେଳେ ବୋ ଏଇଠି ଆସନ୍ତୁ ନା, ତାହେଲେ ବି ସିଏ ବି ପ୍ରସନ୍ନ ହେଇଯିବ। ଏବଂ ଯେହେତୁ ତା ନାଁରେ ସମ୍ମାନ ସୂଚକ ନାମ ଆସିଲା, ପ୍ରତ୍ୟେକ ଆମେ ସମ୍ମାନ ପ୍ରତି ଆମେ ସଚେତନ ଅଛୁ ନା, ସେଥିପାଇଁ ଆମେ ସମସ୍ତେ ବି ଖୁସି ରୁହନ୍ତୁ। ତେବେ ମୋର କହିବା ତାତ୍ପର୍ଯ୍ୟ ଥିଲା କଣ ଯେ ଅପରର ଅପରକୁ ସମ୍ମାନ ଦେବା, ଏ ମହାପ୍ରଭୁଙ୍କର ଶିକ୍ଷା ଯେ ଅମାନିନା ମାନ ଦେନ, ଯେ ମାନ ପାଇବାର ଯୋଗ୍ୟ ନୁହଁ ତାକୁ ମାନ ଦେଲେନି ଆମର କିଛି କ୍ଷତି ହେଇଯିବ କି, ହଁ କିଛି କ୍ଷତି ହବ ନା। ଜଣେ ମାନ ପାଇବାର ଯୋଗ୍ୟ ନୁହଁ, ମୁଁ ଜେଜେ ବାପା ତୁଲ୍ୟ ବୟସର ଲୋକ, ଯଦି ଛୋଟ ପିଲା ସେ ଦୀକ୍ଷା ନେଇକି ମନ୍ଦିର ଅଛି ବା ଭଜନ ସାଧନ କରୁଛି ତାକୁ ପ୍ରଣାମ କରିବେ ଆମେ କଣ ମାନ ହାନି ହେଇଯିବ କି, ହଁ ମାନ ହାନି ହବ ନା, ବରଂ ମାନ ବଢିବ। ତେଣୁ ସେଇଠି କହାଯାଉଛି କଣ ଏ ଯେ କୃପା ବା ଆଶୀର୍ବାଦ ଶିଖ ବ୍ୟକ୍ତି ସେତେବେଳେ ହବ ଯେତେବେଳେ ସିଏ ସମସ୍ତଙ୍କ ପ୍ରତି ସମ୍ମାନ ଏବଂ ସମସ୍ତଙ୍କୁ ତାଠୁ ଶ୍ରେଷ୍ଠ ରୂପରେ ଖାଲି ମନରେ ନୁହଁ, ଖାଲି ଉପରେ ନୁହଁ, ଏପରି କାୟ ମନ ବାକ୍ୟରେ ତା ପ୍ରତି ବ୍ୟବହାରରେ ସବୁକିଛି ଏଇଟା ଯଦି ସେ ଦେଖେଇ ପାରିବ ତାହେଲେ ହିଁ ସିଏ କିଛି କିଛି ଅଳ୍ପ କିଛି ନାହିଁ ଭିତରେ ସମସ୍ତଙ୍କର କୃପା ବା ଆଶୀର୍ବାଦ ଭାଜନ ହେଇପାରିବ। ନହେଲେ ଏ ସାଧନ କରୁ କରୁ, ସାଧନ ଭକ୍ତି ସାଧନ କରୁ କରୁ ବା ଏଇ ପ୍ରକାର କିଛି କିଛି ନିଜର ଅହମିକାରେ ବସବର୍ତ୍ତୀ କିଛି ଶିଖିବାଠୁ ଏ କୃପା ସିଦ୍ଧରେ ଅଧିକ ଫଳପ୍ରସୂ ରହିଛି। ସେଥିପାଇଁ କି ଏ ବିଶେଷ କରି କୃପା ସିଦ୍ଧ କଥା ଉଦାହରଣ ଦେଇ କହୁଛନ୍ତି କଣ ନା, ଯେଉଁମାନେ କି ଏ ବର୍ତ୍ତମାନ ଏ ସାଧାରଣ ଜୀବ ହିସାବରେ ଆମେ ଜଳଚର ପ୍ରାଣୀ ବା ସ୍ଥଳଚର ପ୍ରାଣୀ ବା କୁକୁର ଆଦି ଏତେ ହୀନ ପଶୁ ବୋଲି କହୁ, କିନ୍ତୁ ଯେଉଁମାନେ ଭକ୍ତ ଘରେ ଆସନ୍ତି ବା ଭଗବାନଙ୍କ ମନ୍ଦିରରେ ଯେଉଁ ଜୀବମାନେ ରହନ୍ତି ଏମାନେ କିନ୍ତୁ କୃପା ସିଦ୍ଧ ହେଇଯାନ୍ତି, ଭଗବାନଙ୍କ ଅହେତୁ ବି କୃପା ପାଇବେ। ଏବଂ ଯେହେତୁ ଧାମରେ ସେ ରହୁଛି, ଧାମକୁ କିଏ ଯିବ, ଅନ୍ୟ ଲୋକ ଯିବ, ଭକ୍ତମାନେ ଯିବେ, ଭକ୍ତମାନେ କଣ ମିଠା କଣ୍ଟା କଣ ପକେଇଲେ ବା କଣ ଟିକେ ଦେଇଦେଲେ ବାସ୍ ସେ ଖାଇ ଆନନ୍ଦ ରୁହନ୍ତି। ସେଥିପାଇଁ କି ଗୋସ୍ୱାଇ ମାନେ ଏ ସବୁବେଳେ ବା ଭକ୍ତମାନେ ଆମର ଏଇ ହରିହର ନମ କୃଷ୍ଣରେ କେତେ କେତେ ଗାଁର ଗୋଟେ ପ୍ରବାଦ ଯୋଡ଼ି ଦିଅନ୍ତି ନା ଯେ ଭକ୍ତ ସଙ୍ଗେ କଣ ବୃନ୍ଦାବନେ ଦିଅ ବାସ୍, ହଁ ବ୍ରଜଧାମେ ଦିଅ ବାସ୍ ମୋର ଏଇ ଅଭିଳା। ଅର୍ଥାତ୍ କାହିଁକି ନା ସେଠି ମୋର ମନ ନ ଚାହିଁଲେ ବି ମୋର ଯଦି ତା ପ୍ରତି ମନୋଭାବ ଠିକ ବି ନାହିଁ ତଥାପି କ'ଣ ନା ଅନେକ ଭକ୍ତଙ୍କର ଦର୍ଶନ ପାଇବି, ଧାମର କୃପା ଲାଭ କରିବି, ତାପରେ କଣ ନା ଭକ୍ତଙ୍କର ସ୍ନେହ ସହର୍ଦ୍ଦ ଅଟୋମେଟିକାଲି ପଡ଼ିଯିବ, କୃପାଟା ଅଟୋମେଟିକାଲି ବର୍ଷଣ ହେଇଯିବ, କୃପାଟା ଜୋର ଜବରଦସ୍ତ ଆଦେଇ କରି ହବ ନା, ଯେମିତି କଂସ ଆଦେଇ କରି ନେଇଥିଲା ରାଜ୍ୟ ସିଂହାସନ, ହଁ କିନ୍ତୁ କୃପା ସେମିତି ସିଂହାସନ ଏଇଭଳିଆ ଟଣାଟଣା କରିକି ବା ଜୋର ଜବରଦସ୍ତ ହାସଲ କରାଯାଇପାରିବ ନା। ଅନେକ ଆମେ ଚେଷ୍ଟା କରୁ ନା ଯେ କୃପାଟା କରନ୍ତୁ କୃପା କରନ୍ତୁ ଜୋର ଜବରଦସ୍ତ ଏକବାର ପତ୍ର ପତ୍ର ଉଠେଇକି ପଳିଯାଉ ଯେ ତାହା କିଛି, ତେଣୁ ଏଇ କୃପା ଏଇ ଜୋର ଜବରଦସ୍ତ ହାସଲ ହେଇଯାଇପାରିବ ନା। ତେଣୁ ଏ କୃପାଟା ହଉଛି କ'ଣ ନା ଅଟୋମେଟିକାଲି ଅହେତୁକ ହିସାବରେ ଆସିଥିବ, କାରଣ ଜଣଙ୍କ ପ୍ରତି ଜଣେ ପ୍ରସନ୍ନ ହେଇଗଲେ କୃପା ଆଶୀର୍ବାଦ ଆସିଯିବ। ତ ସେଠି କହୁଛନ୍ତି ଏଠି କହିବା କାଗଜ ଥିଲା କଣ ପ୍ରଭୁପାଦ କହୁଛନ୍ତି କଣ ତବ କୃପା, ଯଦି ତବ କୃପା ହଏ ହୟ ଅହେତୁକି, ଯଦି ଆପଣ ଅହେତୁକି କୃପା ବର୍ଷଣ କରନ୍ତି କାହିଁକି ଏମାନଙ୍କର ତ କିଛି ନାହିଁ। ଏଠି ହେତୁ ଜନିତ କୃପା ମାନେ କଣ ନା, ଏମାନେ ନା ଭକ୍ତ, ଏମାନେ ତ ଭକ୍ତ ନୁହନ୍ତି, ତେଣୁ ଏଟା କୃପା ତ ଆପଣ କରିବେ ନା। ତାପରେ କଣ ନା, ଏମାନେ କମସେ କମ ସତ୍ୱଗୁଣ ଧ୍ୟାନ ଥାନ୍ତେ ତ ତାହେଲେ ବି କୃପା କୃପା କରନ୍ତେ, ଏଇଟା ସତ୍ୱଗୁଣ ବି ନୁହଁ। ତେଣୁ ଏମାନଙ୍କ ପ୍ରତି ଆପଣଙ୍କର ହେତୁ ଜନିତ କୃପା ହବ ନା, କାହିଁକିନା ଏମାନେ ସେଇ ଯେ ପ୍ରାପ୍ତର ଯୋଗ୍ୟ ନୁହଁ, ସେଟା ପାଇବାର ଯୋଗ୍ୟ ନୁହଁ। ତେଣୁ ଏଠି ଆପଣଙ୍କର ଅହେତୁକି କୃପା ଦରକାର ଅଛି। ହଁ, ଯେତେବେଳେ ବିଦେଶୀ ମାନେ ପଚାରୁଛନ୍ତି ପ୍ରଭୁପାଦଙ୍କୁ ଯେ ପ୍ରଭୁପାଦ, ଯେ ଆମେ ଆଜି ଯେ ସବୁ ଜାଗାରେ ପୂଜ୍ୟ ହେଇପାରିଛୁ, କାରଣ ସେମାନେ ଯେତେ ଭାରତବର୍ଷକୁ ଆସିଛନ୍ତି ପ୍ରଭୁପାଦ ସେମାନଙ୍କୁ ନେଇ ବହୁ ମନ୍ଦିର ମନ୍ଦିର ଦର୍ଶନ ଯାଉଛନ୍ତି, ଏବଂ କେତେ ବଡ଼ ବଡ଼ ରାଜନୀତି ନେତା ପାଖରୁ ଆରମ୍ଭ କରି ସମସ୍ତେ ସମସ୍ତେ ତାଙ୍କୁ କଣ କରୁଛନ୍ତି ନା ସମ୍ମାନ ଦଉଛନ୍ତି। ତ ସେଠି ସେମାନେ ପଚାରୁଛନ୍ତି କଣ, ସେ ପ୍ରଭୁପାଦ ଯେ ଆମର କୋଉ ପ୍ରକାର ଆମେ ସୌଭାଗ୍ୟ ଅର୍ଜନ କରିଛୁ ଯାହାକି ଆଜି ଏଇ ଆପଣଙ୍କ ଭଳି ଶୁଦ୍ଧ ଭକ୍ତଙ୍କର ସଂସ୍ପର୍ଶରେ ଆସିଛୁ ଏବଂ ଏଇ ଏତେ ବଡ ସମ୍ମାନର ଅଧିକାରୀ ହେଇପାରୁଛୁ, ତ କୋଉ ପ୍ରକାର ଆମେ ପୁଣ୍ୟକର୍ମ କରିଛୁ। ସେଠି ପ୍ରଭୁପାଦ କହୁଛନ୍ତି କଣ ନା, ଏଇଟା ତୁମର ପୁଣ୍ୟକର୍ମର ଫଳ ନୁହଁ। ତୁମେ ଯେହେତୁ ମୋ କଥା ଶୁଣିଛ, ମୋ କଥା ଶୁଣିଛ ବା ମୋ ପ୍ରତି ଟିକେ ସହାନୁଭୂତି ଦେଖିଛ, ସେଥିପାଇଁ କି ମୁଁ ତୁମକୁ, ତୁମ ଭିତରେ କିଛି ନଥିଲା, ମୁଁ ତୁମକୁ ଅହେତୁ କି ଏଇ କୃପା ବା ଆଶୀର୍ବାଦ ଦ୍ୱାରା ତୁମ ଭିତରେ ସେଟା ସଞ୍ଚାର କରିଥିଲି। ହଁ, କାରଣ ସଦ୍ଗୁରୁ ବା ସଦ୍ଗୁରୁ ଇଚ୍ଛା କଲେ ସେ ସମସ୍ତଙ୍କ ଭିତରେ, ହଁ କୁହନ୍ତି କାଷ୍ଠକୁ କର ଏ ଚନ୍ଦନ, ତ ଏଇଟା ହେଇଯିବ। କାରଣ ସାଧୁ ସଙ୍ଗଟା ସାଧାରଣ କଥା ନୁହଁ, ଆଉ ପ୍ରଭୁପାଦଙ୍କ ଭଳି ସାଧୁଙ୍କର ଯିଏ ସଙ୍ଗ କରିଛନ୍ତି, କିନ୍ତୁ ସେଇ ପ୍ରକାର ସାଧୁ ଏମିତିକି ଭଗବାନ କରିପାରିନାହାନ୍ତି, ସ୍ୱୟଂ ଭଗବାନ ଯୋଉ କାର୍ଯ୍ୟ କରିପାରିନାହାନ୍ତି। କାହିଁକିନା କୃଷ୍ଣ ଭଗବାନ ଏଇ ଧଳାଧାମରେ ଥିଲା ସମୟରେ ସେ କେତେ ଜଣ ତାଙ୍କର ସଂସ୍ପର୍ଶକୁ ଆଣିଛନ୍ତି ବା କେତେ ଜଣ ତାଙ୍କର ନିଜ ଅକ୍ତିଆରକୁ ନେଇଛନ୍ତି, ସମସ୍ତେ ବରଂ ଆହୁରି ବେଶୀ ଅସୁର ଶକ୍ତି ବଢିଯାଇଛି, ଯାହାଫଳରେ ଭଗବାନଙ୍କୁ କଣ କରିବା ପାଇଁ ପଡିଲା ନା ଦୁର୍ଯ୍ୟୋଧନକୁ କେନ୍ଦ୍ର କରିକି ମହାଭାରତ ଭଳି ଯୁଦ୍ଧ ଏ ରଚନା କରିବା ପାଇଁ ପଡ଼ିଛି, ବଡ ବଡ ଅସୁର ସବୁ। କିନ୍ତୁ ଏବେ ଦେଖନ୍ତୁ ଏ ବଡ ବଡ ଅସୁର ପ୍ରଭୁପାଦ ଏଇ କଥା ସେଥିରେ ଆଲୋଚନା କରୁଛନ୍ତି, ସେଥିରେ ବିଦେଶରେ ସମସ୍ତେ ବସିଛନ୍ତି, ଆଉ ବିଦେଶରେ ଯୋଉମାନେ ଯୋଉଠି ଆୟୋଜନ କରାଯାଉଛି ସେଠି ସବୁ ଏକବାର ଏଜୁକେଟେଡ୍ ମାନେ, ଖୁବ୍ ଏକ ଟ୍ୟାଲେଣ୍ଟ ଲୋକମାନେ ସବୁ ବସିଛନ୍ତି, କିଏ ଡକ୍ଟର ଇଞ୍ଜିନିୟର ସବୁ ବସିଛନ୍ତି। ଶ୍ରୀ ପ୍ରଭୁପାଦ କହୁଛନ୍ତି କଣ ନା, ଏଇ ଯୋଉ କଳିଯୁଗରେ ବଡ ବଡ ଅସୁର ଏଇ ତଥାକଥିତ ଏଇମାନେ ସବୁ ପ୍ରଭୁପାଦ ଆମକୁ ଦେଖି କହୁଛନ୍ତି, ବଡ ବଡ ଇଞ୍ଜିନିୟର, ବଡ ବଡ ଏମିତି ବଡ ବଡ ଭଗବାନ ହେଇଛି, ଆମେ କିଛି କ୍ରିଏଟ୍ କରିଦଉଛୁ ସାଇଣ୍ଟିଷ୍ଟ। ତେଣୁ ଏ ସମସ୍ତେ କେମିତି ଏଇ ପ୍ରଭୁପାଦଙ୍କୁ ଅନୁସରଣ କରିଛନ୍ତି, ଆଉ ପ୍ରଭୁପାଦଙ୍କର ଏତେ ଗାଳିଗୁଲର ଶବ୍ଦ, ସାଧୁଙ୍କର କଥା ଦେଖନ୍ତୁ ଯେ ପ୍ରଭୁପାଦ କେତେ ଗାଳି ଦଉଛନ୍ତି, ତାପରେ ବି ସେ ବିଦେଶୀ ମାନେ ଯିଏକି ଟିକେ ଗୋଟେ କଣ୍ଟା ବାଜିଲେ ବାପା କଣ ଛୁଆକୁ କଣ କହିଛି ବା ସାଙ୍ଗେ ସାଙ୍ଗେ ପୋଲିସ ଫୋନ, ବିଦେଶୀ ସଭ୍ୟତା ଇଏ ଏହା, ବାପା ଛୁଆକୁ ରାଗିଲା ଥାନାକୁ ଫୋନ, ମୋ ବାପା କାହିଁ ମତେ ରାଗିଲା ବା ଥାନାବାଲା ଆସି ବିଚାର କରିଲା। ତ ସେଇ ସଭ୍ୟତାରେ ପ୍ରଭୁପାଦ ଆଗରୁ ଦେଖିକି ମାନେ ନନସେନ୍ସ ଇଡିଅଟ ଇଡିଅଟ କହୁଛନ୍ତି, ତାପରେ ବି ସେମାନେ କଣ କହୁଛନ୍ତି ସେଟା ଗ୍ରହଣ କରି ଯାଉଛନ୍ତି, ପରବର୍ତ୍ତୀ ଅବସ୍ଥାରେ ସେମାନେ ପ୍ରଭୁପାଦଙ୍କର ଶରଣାର୍ଥିତ ହେଉଛନ୍ତି। ତ ଇଏ ହେଉଛନ୍ତି ଏ ପ୍ରଭୁପାଦଙ୍କର କେବଳ ଯେ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଗୁରୁଦେବଙ୍କ ଆଦେଶ ପ୍ରତି ଏଇ ଯୋଉ ଏକାଗ୍ରତା, ଯେ ଗୁରୁଦେବ ମତେ ଆଦେଶ କରିଛନ୍ତି ସେ ଆଦେଶକୁ ପୂର୍ଣ୍ଣ ମାତ୍ରାରେ ପ୍ରତ୍ୟେକ କରିଛନ୍ତି, ପୂର୍ଣ୍ଣ ଶ୍ରଦ୍ଧା ସହକାରେ ଗ୍ରହଣ କରିଦେଇଛନ୍ତି ଏବଂ ଭଗବାନଙ୍କ ପ୍ରତି ପୂର୍ଣ୍ଣ ଆଶା ହିଁ ରହିଛନ୍ତି, ହଁ ଭଗବାନ ମୋତେ ନିଶ୍ଚୟ କୃପା କରିବି। ତେଣୁ ଏଇଠି ସେଠି କହୁଛନ୍ତି କଣ, ଯେ ଯଦି ତମ କୃପା ହୟ ହେତୁ କି, ହଁ ସକଲେ ହିଁ ସମ୍ଭବ ହୁଏ ତୁମି ସେ କହୁଥୁ କି, ଯେ ସବୁ ଅସମ୍ଭବ ଏ କୃପା ଆଶୀର୍ବାଦ ଦ୍ୱାରା ସବୁକିଛି ସମ୍ଭବ ହେଇଯିବ। କାହିଁକିନା ବ୍ରଜଧାମରେ ବୃନ୍ଦାବନରେ ଏ ଭଗବାନଙ୍କର ସଖୀ ମାନଙ୍କ ଭିତରୁ ଭଗବାନଙ୍କ ଲୀଳାରେ ଯୋଉମାନେ ଅଛନ୍ତି ତା ଭିତରେ ଅନେକ ଥିଲେ କୃପା ସିଦ୍ଧ, ନିତ୍ୟ ସିଦ୍ଧ, ସାଧନ ସିଦ୍ଧ ଏବଂ କୃପା ସିଦ୍ଧ, ତାପରେ ତାପରେ କିଛି ଥିଲେ ଶ୍ରୁତି ଚର, କିଛି କିଛି ମାନେ ଅନ୍ୟ କିଛି ଥିଲେ। ତ ଏଇ ଯେ କୃପା ସିଦ୍ଧ ମାନେ କଣ ନା, ଯୋଉ ଲୀଳାରେ ଭଗବାନଙ୍କ ଏଇ ରାମଚନ୍ଦ୍ର ଲୀଳାରେ ତାଙ୍କର ଶରଣରେ ଯାଇ ତାକୁ କୃପା ଆଶୀର୍ବାଦ କରିଦେଇଛନ୍ତି, ସେ ପରବର୍ତ୍ତୀ ଅବସ୍ଥାରେ ପୁଣି କୃଷ୍ଣ ଲୀଳାରେ ଆସିଛନ୍ତି, ଏମିତି ନାନା ପ୍ରକାର ଏଇ ଯେ କୃପା ସିଦ୍ଧ ବ୍ୟକ୍ତି, ସେମାନଙ୍କୁ ଆଉ ସାଧନ ସିଦ୍ଧ କରିବା ପାଇଁ ପଡ଼ିନି, କାରଣ ସୁତ ବାପୁ ସିନେ କେତେ ଦୀର୍ଘ ଜୀବନରେ ସାଧନ କରିଛନ୍ତି ଭଗବାନଙ୍କ ବୁଲିଲାରେ ଆସିବା ପାଇଁକି, ଭଗବାନଙ୍କର ବାପା ମା ହବା ପାଇଁକି ବହୁତ ଦିନ ଧରି ଚେଷ୍ଟା କରିଛନ୍ତି, ବହୁତ ତପସ୍ୟା କରିଛନ୍ତି, କଠୋର ତପସ୍ୟା। ମୋ କହିବା ତାତ୍ପର୍ଯ୍ୟ ହେଉଛି କଣ, ସବୁବେଳେ ଆମେ ଯଦି ସେବକ ଭାବରେ ରହିବୁ ସବୁବେଳେ, ଯେ ମୁଁ ହଉଛି ସମସ୍ତଙ୍କର ସେବକ, ଏଇ ଭାବରେ ଯଦି ରହିବୁ ତାହେଲେ ଏଇ ଯେଉଁ କୃପା ଅଟୋମେଟିକାଲି ଆମ ପ୍ରତି ବର୍ଷଣ ହେଇଯିବ, ଭଗବାନଙ୍କର, ଭକ୍ତମାନଙ୍କର ଏବଂ ସାରା ଜଗତର ସମସ୍ତଙ୍କର କୃପା ଆମ ପ୍ରତି ଆସିଛି। ଆଉ କୃପାରେ ସିଦ୍ଧ ହବାଟା ଅତ୍ୟନ୍ତ ସହଜ କଥା, କାହିଁକିନା ଏଇ ଯୋଉ କଳି ଯୁଗରେ ଲୋକ ପ୍ରତିଷ୍ଠା ଲାଭ କରୁଛନ୍ତି। ସାଧାରଣତଃ ଗୋଟିଏ ରାଜ୍ୟର ଯେଉଁମାନେ ଇନଚାର୍ଜ ମାନେ ତାକୁ ରଜା କହୁଛନ୍ତି, ମୁଖ୍ୟମନ୍ତ୍ରୀ ରଜା, କିନ୍ତୁ ଆମର ଏଇ ବୈଷ୍ଣବ ସୋସାଇଟିରେ ସବୁ ଜାର୍ଯ୍ୟ କରୁଛନ୍ତି କଣ, ଯେ ତ୍ରିଦଣ୍ଡ ଧରିଲେ ସେ କଣ କରୁଛନ୍ତି, ତାଙ୍କ ନାଁ କଣ ହଉଛି, ତାଙ୍କ ଟାଇଟେଲ ଆସିଗଲା ମହାରାଜ। ସେ ରଜା ବି କହିବ ମହାରାଜ, ମାନେ ରଜାଙ୍କର ରଜା, କାହିଁକି ଏଇଟା ହେଇଛି ନା, ସେ ସମସ୍ତଙ୍କର ପ୍ରିୟ ହେଇପାରିଛନ୍ତି, ସମସ୍ତଙ୍କର ପ୍ରିୟ, ରଜାର ବି ପ୍ରିୟ ହେଇପାରିଛନ୍ତି, ରଜାର ବି ପ୍ରିୟ ହେଇପାରିବେ, ସମସ୍ତଙ୍କର ପ୍ରିୟ ହେଇପାରିଛନ୍ତି, କାହିଁକି ନା କେବଳ ମାତ୍ର ସମସ୍ତଙ୍କର ଏଇ ଦାସତ୍ୱ କରିକି, ସମସ୍ତଙ୍କ ଦାସତ୍ୱ କରିକି ସେ ମହାରାଜ କରିଥିଲେ। ତେଣୁ ଏଇ ବି ଯିଏ କହୁଛନ୍ତି, ତେଣୁ ସକଲେ ସମ୍ଭବ ହୋଇ ତୁମେ ସେ କହୁଛୁ କି, ତ କିଭାବେ ବୁଝାଲେ ତାରା ବୁଝେ ସେଇ ରସ, ହଁ ଏତ କୃପା କର ପ୍ରଭୁ କରି ନିଜ ବସ। ସେଠି ଏଇ ପୂର୍ଣ୍ଣ ସମର୍ପଣ ଭାବ ଭଗବାନଙ୍କଠି, କାହିଁକିନା ପୂର୍ଣ୍ଣ ସମର୍ପଣ ଭାବ ନ ରହିଲେ କେହି କାହାରିକୁ ଭକ୍ତ ସେଠି ପିଚିଂ କରନ୍ତି। ଅନ୍ୟ ଜଣକୁ ଆମେ ବୁଝେଇଛୁ ଯେ ମାଳା ଦେବୁ ବା ଗୋଟେ ଗ୍ରନ୍ଥ ଦେବୁ, ସେଠି ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଯଦି ନ ରଖିବୁ, ପୂର୍ଣ୍ଣ ବିଶ୍ୱାସ ଯେ ଭଗବାନ ଏଠି ଏଇ ଯେ କଣ କହିବି, ୟାକୁ ଯେ ମୁଁ କଣ କହିଲେ ଇଏ ଯେ ବୁଝିବ, ବା ୟାକୁ ଏଇ ଯେ କେମିତି ଖଣ୍ଡେ ଗ୍ରନ୍ଥ ମୋଠୁ ଆଜି ନେବେ, ଇଏ ମୋ ଜ୍ଞାନ ଦ୍ୱାରା ସମ୍ଭବ ନୁହଁ। ତେଣୁ ଆପଣ ହିଁ ମୋତେ କୃପା ବା ଆଶୀର୍ବାଦ କରନ୍ତୁ, ଆପଣ ଯାହା କହିବେ ମୁଁ ସେଇଟା କେବଳ ମାତ୍ର କାର୍ଯ୍ୟ ଥୋଇବି। ସେଥିପାଇଁ ଆମର ସଂକୀର୍ତ୍ତନ ଭକ୍ତମାନେ ଯେଉଁମାନେ ଯେ ଗାଡି ଗାଡି ଆସି ପ୍ରଚାର କରନ୍ତି, କେତେ କଷ୍ଟ ଜାଣନ୍ତି, ହଁ 25-30 କିଲୋ କରି କାନ୍ଧରେ ବୋଝା ବୋହିକି ଯିବେ, ତାପରେ ଯୋଉଠିକି ଯିବେ ସେ ଅଫିସରେ ଦୂର 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 କରି ଗୋଡ଼େଇବେ, ନୁହଁ ସମସ୍ତେ କହିବେ ନା ନା ବାବା ଆସନ୍ତି ଆସ 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 ବସ ଚେୟାର ଖଣ୍ଡେ ଦେବେ, ତା ନୁହଁ, କେହି ପଚାରିବେନି, ଅନାଇବ ବି ନାହିଁ। କିଛି କିଛି ଲୋକ ଅଛନ୍ତି ମାନେ ଅବଶ୍ୟ ଏଇନା ବର୍ତ୍ତମାନ ଯେହେତୁ ପ୍ରଚାର ହେଇଯାଇଛି ସମସ୍ତେ ଜାଣିଯାଇଛନ୍ତି, କମ୍ ସେ କମ୍ ଭଗବତ ଆସ୍ତିକ ମନୋଭାବ ସମସ୍ତଙ୍କୁ ଆସିଗଲାଣି, କାହିଁକିନା ପ୍ରାୟ ଅଧିକାଂଶ ନିରାମିଷ ଖାଦ୍ୟ ଆଦି ଗ୍ରହଣ କରୁଛନ୍ତି, ତେଣୁ ବର୍ତ୍ତମାନ ଏତେ ଅସୁବିଧା ହଉଛି, ନହେଲେ ୟାର ଠିକ 15-20 ବର୍ଷ ଆଗରୁ ଇଏ ନଥିଲା, କେହି କାହିଁ ପଚାରିବନି, କେହି କାହିଁ ପଚାରିବ। ଆମେ ତେଣୁ ପ୍ରଥମେ ମୁଁ ଯାଇଥିଲି ଗୋଟେ କଲିକତାରେ ଗୋଟେ ଆମର ବହି ବ୍ୟାଗ ନେଇ, ସମସ୍ତେ ସେଥିରେ କହିଲେ କଣ ନା ଆଜି ସବୁଆଡେ ତାଲା ପଡିବ, ସବୁ ଅଫିସ ତାଲା ପଡିବ, କଣ ହବ ନା ପ୍ରଚାରରେ ବାହାରିବ, ପ୍ରଚାରରେ କଣ କରିବୁ, କେମିତି ବହି ବିକିବୁ, ହଁ ବହି ଗୋଟେ ମୁଁ ଗୋଟେ ଟେବୁଲ କରି ବସିଛି, ଲୋକ ଆସିବ କିଣିବ, ଇଏ ତା ନା ନେଇ ଘର 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 ବିଲ୍ଡିଂ ବିଲ୍ଡିଂ ବୁଲିବୁ, କିଏ ନବ କଣ କରିବ, ଫେର ବିଲ୍ଡିଂରେ କୁକୁର ମୁକୁର ଦୁନିଆ ଧନ୍ଦା ଅଛନ୍ତି। ତ ଯାଇକି ମୁଁ ଅନ୍ୟ ଯୋଉମାନେ ସିନିୟର ତାଙ୍କ ସାଥିରେ ଯାଇଛି, ସେମାନେ ଯୋଉଠି ଯାଉଛନ୍ତି ସେମାନେ ଦେଇ ଏ ତାର ସେପଟକୁ ଯାଅ ସେପଟକୁ ଯାଅ, ଦି ଜଣ ଗୋଟେ ଯାଇ ଗଲେ ହବ କଣ, ନା ନା ଆପ ତ ସାଥିରେ ଗଲେ ବି ସେ ଗୋଟେ ହେଲେ ମୋର ଚଳିଯିବ, ଏ ସେ ବେଲ ନା ଧରିବି। ତେଣୁ ଏଇ ପ୍ରକାରରେ କହୁଛନ୍ତି ସେ ଗୋଟିଏ ଅଫିସ ପରେ ଦ୍ୱିତୀୟ ଅଫିସ ଗଲା ବେଳକୁ ପ୍ରଥମ ଅଫିସରେ କହିଲେ ଏଠି ଅଫିସରେ ବର୍ତ୍ତମାନ କିଛି କେହି ଆସିନାହାନ୍ତି, ଏଠି ଆସିବା ଦରକାର ନାହିଁ, ସେ ପଳେଇ ଆସିଲୁ। ତାପରେ ଦ୍ୱିତୀୟ ଅଫିସ ପାଖରୁ ଆରମ୍ଭ ହେଲା ଗାଡି, ସେ ଗାଡି ଯେ କାନରେ ଆଉ ଶୁଣିବନି, କୋଉ ପ୍ରକାର କୋଉଠୁ ଆସିଛ, ଏଇସବୁ ଏଇ ବୟସରେ ଆଉ କିଛି କାମ ନାହିଁ, ବାପା ହେଇଯାଇଛ, ଇଏ ଦେଖିକି ବାପା ହେଇଛି, ଏ ନାନା ପ୍ରକାର କଥା ବହି ନବା ଦୂରେ ଥାଉ, ଯେ ଆମେ କଣ ପାଇଁ ଆସୁଛୁ, କଣ କହିବୁ ଆସୁଛୁ, ତମ ବହି ନିଅ ବାକି ଆମ କଥା ଶୁଣ, ତା ନୁହଁ ଯେ ଆମେ ଆସୁଛୁ କୋଉଠୁ ଆସୁଛୁ କଣ ଦେବେ ଜଣେ ପଚାରିବା ଦୂରେ ଥାଉ। ସେ ପ୍ରଥମରୁ ଗାଡି ଆରମ୍ଭ ହେଲା, ତେଣୁ ଏ ମୋ କହିବା ତାତ୍ପର୍ଯ୍ୟ କଣ, ଯେ କେବଳ ମାତ୍ର ଏଥିରେ ଯଦି ଭଗବାନଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ବିଶ୍ୱାସ ବା ଭରସା ନ ରଖିବେ, ଯଦି ନିଜର ଅହଂକାର ଯଦି ଥିବ, ସେ ସଙ୍ଗେ ସଙ୍ଗେ ସେଇଦିନ পত্র রাখিব, আগে গুরুদেব আসুচ। অনেকে ভক্ত আমার চালিয়ে যাইছেন এই গ্রন্থ বিতরণের, অনেকে ভক্ত কেন বহুত কষ্ট বাহারে বাহারে দিবে, কেতে লোকর কেতে প্রকার কথা, এই কথা প্রবচনে বসিবে লোক আরম্ভ কথা জয় রাধা মাধব হয়নি প্রশ্ন আছে। আমার এই গোটে উত্তর বালেশ্বরে, উত্তর বালেশ্বরে এতে মানে ভক্তঙ্ক মেড় ভিতরে কোন এই জোয়াই ধর্ম নেইছি শ্বশুর ঘর খাউনি, সে যে প্রকার রাগ ছিলা সেই ধর কোন করছি না সেই ধর তেরোটে কোন মার শ্রাদ্ধ শাশুর শ্রাদ্ধ নিয়ে শ্বশুর বঞ্চিছি, শ্রাদ্ধ নিয়ে শ্বশুর গোটে কহিলা তাহলে জয়াইকি কেমিতি হব না, সমস্ত ভক্ত মানুষ পচারা বেড়ু শ্বশুর সমস্ত বুঝিয়েছেন এই এই দ্বারা হব, এই শ্রাদ্ধ তিথি হওয়ার পর ভক্ত মানে আমার যে রোষেবাস করবে আর সেইটি খাইপারে, সে তিন চার জন এবার এডুকেটেড লোক সব সে পুরো তৈরি হয়ে অনেক কেউ বাবা আসছেন এই সমস্ত সামান সে বাবা কু একবার শেষ করেদবু তাহলে আর ইয়া সে পালার পড়বে না, মিত্র আসেনি আসেনি আর আসবেনি কোণ হ্যাঁ তেমন এই প্রকার প্রথম প্রশ্ন আজ্ঞা প্রশ্ন আছে আর তাঁর প্রশ্ন যদি আপনার উত্তর ন দেবে সে কথা সেদিন তো কেবে তিনজন বসছেন সামনে, কেবল মাত্র ভগবান স্মরণ করিগে সবু কিছু তাঁর পরে সেসব ঠিক তাপরে সবু কিছু পুঁ বুঝলে তাপরে তাঁর বক্তব্য হল শেষরে ঠিক আছে এই না বর্তমান হরি কথা হয়ে তাপরে কথা হবে তেমনি এই প্রকারে অনেক ক্ষেত্রে অনেক প্রকারে ভগবান প্রতি মানে যদিও অহংকার বশত গোটে কিছু চিন্তা করতু কহিয়া কি বা গোটে বিষয় টপিক লেখি নিয়ে যাই কিন্তু সেতবে সে প্রকার আসব না কিন্তু না এই ভগবত এই ভক্তি জীবনটা হচ্ছে সম্পূর্ণ রূপে নির্ভরশীল করা পড়ব কৃপা বা আশীর্বাদ গুরুদেব এবং ভগবান প্রতি এইসব আশীর্বাদ উপরে নির্ভর করে চালিয়া পড়ব তেমন এটি কহার তাৎপর্য লা কন না এত এত কৃপা কর প্রভু করি নিজ বস যে আপন টিকে কৃপা করদিন্তু আপনার নিজ টিকে বস করদিন্তু যেমিতি যে মু যে তব ইচ্ছা হয় যদি এর উদ্ধারে বুঝিবে নিশ্চয় তবে কথা সে তোমার যে মু যাহা কথা কিনি কমসে কম এমন গ্রহণ করবে এতিক টিকে কৃপা করতে তো এই প্রকারে প্রপাত ধীরে 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 এটি আলোচনা করছেন এটি ভাগবতমরে পুরা শ্লোক সব আলোচনা করছেন যে শুনতাম সকথা এই ভগবানের কথা এই শুনলে লাভ কণ হব এটি কৌন যে শুনতাম সকথা কৃষ্ণ পুণ্য শ্রবণ কৃতনাথ হৃদয়ন্তস্থ অবদ্রাণী বিদুনতি সরিষ্ঠা এই যাহা কিছু গোপিত নষ্ট করে সব অবদ্রে সব এই যাহা সব
আলোচনা করলে মু গোটে ছোট কথা কুচি যে প্রভুপাদ এই প্রচার শৈলী কেউ প্রকার যে প্রভুপাদ বিদেশে থাকে প্রচার করছেন বিশেষ করে আমেরিকারে সান ফ্রান্সিসকো সে তার পাখে গোটে ক্লবরে সে প্রচার করা যাবে তো সেটি এরেঞ্জ করছেন কি না মুকুন্দ মুকুন্দ প্রবাদ করছেন সেক্রেটারি সে যাই সেটি এরেঞ্জ করছেন আর সে কেউ প্রকার এরেঞ্জ করছেন বিদেশি সে এই ভক্ত নু সে বিদেশি ভক্ত ঠিক আছে সে কেউ প্রকার এরেঞ্জ করছেন না রক ড্যান্স মানে রক ড্যান্স মানে কোণ হচ্ছে না যেটি ইয়ং পিলা সব অল্প বয়সের ইয়ং পিলা সে নাচিবে একবার বিভিন্ন প্রকার বিভিন্ন যন্ত্র তো বাজিব বিভিন্ন প্রকার বাদ্যযন্ত্র বাজিব আইনা তো সমস্ত আইনা বুঝিবা দরকার নাই কেন সমস্ত মেট্রো চ্যানেল থাকবে এই কোন কেবল চ্যানেল ତେଣୁ ସବୁ ଦେଖିଥିବେ ଆଉ କୋଉ ପ୍ରକାର ସେମାନେ ବିଦେଶୀ ମାନଙ୍କର ସବୁ ଗୀତ ହୁଏ, ତେଣୁ ସେଇ ପ୍ରକାର ବାଜିବ। ଏଇ ଛୋଟ ଛୁଆମାନେ ସବୁ ଯାଇଥିବେ, ସେମାନେ ଆନନ୍ଦ କରିବେ, ନାଚିବେ, ଆନନ୍ଦ କରିବେ। ତ ସେଇ ପ୍ରୋଗ୍ରାମ ଏରେଞ୍ଜ କରିଛନ୍ତି କିଏ ନା ମୁକୁନ୍ଦ, ମୁକୁନ୍ଦ ଏରେଞ୍ଜ କରିଛନ୍ତି। ପ୍ରଭୁପାଦ ଭିତରେ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁପାଦ ଏମିତି ମୁଁ ଗୋଟେ ଜାଗାରେ ଏଇ ପ୍ରକାର ପ୍ରୋଗ୍ରାମ ଏରେଞ୍ଜ କରିଛି। ପ୍ରଭୁପାଦ କହିଲେ କଣ, ଠିକ ଅଛି ମୁଁ ଯିବି। ତେଣୁ ସାଂସ୍କୃତିକର ଯେତେ ଭକ୍ତ ଥିଲେ ସେମାନେ ଆସି ପ୍ରଭୁପାଦକୁ ଆପତ୍ତି କରିଛନ୍ତି, ପ୍ରଭୁପାଦ ଆପଣ କଣ କହୁଛନ୍ତି ସାର ବୁଝନ୍ତୁ, ଆରେ ସେଇ ରକ୍ ଡ୍ୟାନ୍ସ ଫେଷ୍ଟିଭାଲକୁ ଆପଣଙ୍କୁ ନେଇଯିବେ, ଯେଉଁଠିକି ଛୋଟ ଛୋଟ ପୁଅ ପୁଅ ଝିଅ ପୁଅମାନେ ସେ ଏଇ ଯୋଉ ଡ୍ୟାନ୍ସ ମାରିବେ, ସେ ଯୋଉ ମ୍ୟୁଜିକ୍ ନେଇକି। ତ ଯେତେ ଏଇ କଥା ଆସିଲେ କହୁଛନ୍ତି ପ୍ରଭୁପାଦ, ସେ ସେମାନଙ୍କୁ କହୁଛନ୍ତି, ଆରେ ଏଇ ଡ୍ୟାନ୍ସ ପ୍ରୋଗ୍ରାମ କରିବାକୁ ମୁକୁନ୍ଦକୁ ଯାଇଛି ଗୋଟେ ମାସ ଦିନ, ଗୋଟେ ମାସ ସମୟ ଯାଇଛି ଏଇ ଡ୍ୟାନ୍ସ ପ୍ରୋଗ୍ରାମ ପ୍ରିପେୟାର କରିବା ପାଇଁ। କାହିଁକି କାହିଁକି ମୁଁ ଏଠି ଯାଉଛି ନା, ଯେଉଁମାନେ ଏମାନେ ହେଉଛନ୍ତି ଅଳ୍ପ ବୟସର ପିଲା, ତେଣୁ ପ୍ରଥମେ ଯଦି ଏମାନଙ୍କ ଚିତ୍ତଧାରା ଯଦି ଶୁଦ୍ଧ ହେଇଯିବ, ଆଉ ଏଠି ମୋତେ ଅନ୍ୟତ୍ର ଜଣେ ଜଣେ କରି ପିଲା ଧରିବା ପାଇଁ ପଡ଼ିବନି। ଅନ୍ୟ ଗୋଟେ ପ୍ରୋଗ୍ରାମକୁ ଗଲେ ହୁଏତ ଦୁଇ ଜଣ ପାଞ୍ଚ ଜଣ ପିଲା ପାଇବି, କିନ୍ତୁ କେବଳ ମାତ୍ର ଏଇ ରକ୍ ଡ୍ୟାନ୍ସରେ କଣ ହବ, ସବୁ ପିଲା ଆସିବେ ଏଠି ପୁରା ଆସିବେନି, ବୁଝିପାରୁଛନ୍ତି ନା। ତେଣୁ ସେଠିକି କେତେ ଜଣ ମୁଁ ଏବେ ୟୁଥ୍ ମାସ କେତେ ପାଇଯିବି, ଅତରେ ମୋତେ ସେଠି ଯିବା ଦରକାର ଅଛି। ହଁ, ଏ ପ୍ରଭୁପାଦଙ୍କର ଏସବୁ ଅଲୌକିକ କେତେ ଜାଗାରେ ସବୁ କଥା, କାରଣ ସେସବୁ ଜାଗାକୁ ଜଣେ ଗଲେ ତାର ଭକ୍ତି ସମସ୍ତେ ନଷ୍ଟ ହେଇଯିବ। ସେ ଯୋଉ ପ୍ରକାର ନାଚ, ଯୋଉ ପ୍ରକାର ଗୀତ, ସେ କୁଆଡ଼େ ସବୁ ଉଭେଇଯିବ ଭକ୍ତି। ଯେମିତି ପ୍ରଭୁପାଦ ଚାହା ଦୋକାନରେ ବିଟିଜି ଏ ଯେ ବାଣ୍ଟୁଛନ୍ତି ଭଗବତ ଦର୍ଶନ, ଚାହା ଦୋକାନରେ, ଚାହା ଦୋକାନରେ ବାଣ୍ଟିବା ମାନେ କଣ, ତାଙ୍କ ସାଥିରେ ବସିବା ପାଇଁ ପଡିବ ନହେଲେ ତାଙ୍କୁ ନ ବୁଝେଇଲେ ସେ କାହିଁକି ଆପଣ ବହିଟା ନେବେ। ସେମାନେ ବସିକି ଚାହା ଖାଉଥିବେ, ଇଏ ଯାଇକି ଦେଖାଉଥିବେ, ଏଇଟା ଦେଖ, ସେଟା ଦେଖ, ସେଟା ଦେଖ, ଏ ଦେଖିକି ତାଙ୍କୁ କରାଉଛନ୍ତି। ଆଜି ଯେଉଁ ଆମର ଏଇଠି ପ୍ରଭୁପାଦଙ୍କୁ ବା ସାରା ଇସ୍କନରେ ଏତେ ବଡ଼ କରି ପୂଜା ଅର୍ଚ୍ଚନା କରୁଛୁ, ବା ଏତେ ମହାନ ତାଙ୍କର ମହନୀୟ ଗୁଣ ଆମେ ଦାନ କରୁଛୁ, ଜଣେ କେତେବେଳେ ଜଣେ ବଡ଼ ହେଇପାରିଛନ୍ତି ତାଙ୍କର ଜୀବନୀ ସମସ୍ତଙ୍କୁ ଜାଣିବା ଦରକାର ଅଛି। ହଁ, ତାଙ୍କର ଜୀବନୀ ପଢ଼ିକି ଆମର ଅନ୍ୟାନ୍ୟ ସମ୍ପ୍ରଦାୟ, ବିଶେଷ କରି ଯେଉଁ ଗୌଡ଼ୀୟ ମଠମାନେ ସମ୍ପୂର୍ଣ୍ଣ ବିରୋଧ କରନ୍ତି ଯେ ପ୍ରଭୁପାଦ ପ୍ରଭୁପାଦ କ'ଣ ପ୍ରଭୁପାଦ ଏଇ ତ ନାନା ପ୍ରକାର, ତ ସେମାନେ ସେ ତାଙ୍କର ଜୀବନୀ ନେଇ ତାଙ୍କୁ ସମୀକ୍ଷା କରିକି ସେମାନେ ହିଁ ପ୍ରୁଭ୍ କରିଛନ୍ତି ଯେ ପ୍ରକୃତ ରୂପରେ ସେ ହିଁ ଜଗତଗୁରୁ ଉପାଧି ପ୍ରାପ୍ତରେ ଯୋଗ୍ୟ। ଜଗତଗୁରୁ ମାନେ ସେ ସମସ୍ତଙ୍କର ସମସ୍ତଙ୍କର ମନକୁ ସିଏ କଣ କରିଛନ୍ତି ନା, ଏବେ ଏତେ ସୁନ୍ଦର ଆଲୋଡ଼ନ ଗୋଟେ ସୃଷ୍ଟି କରିଦେଇଛନ୍ତି ଯେ ସମସ୍ତେ ସେଇ ବଳପୂର୍ବକ ହଉ ବା ସେଇ ଭକ୍ତିରେ ହଉ, ସମସ୍ତେ ହିଁ ଏ ଭକ୍ତିଧାରାକୁ ଆସିପାରିଛନ୍ତି। ତାଙ୍କର ଲେଖନୀ, ତାଙ୍କର ଏଇ ଯୋଉ ଚିତ୍ର ଶୈଳୀ, ତାଙ୍କର ଯୋଉ ଏଇ ମନ୍ଦିର ନିର୍ମାଣ, ପୂଜା ଅର୍ଚ୍ଚନା ଏବଂ ସବୁଆଡ଼େ ଯୋଉ ଐକ୍ୟ ଭାବ ସ୍ଥାପନ, ସେ ପ୍ରଭୁପାଦ କହିନାହାନ୍ତି ଯେ ଆମେରିକା ଭକ୍ତ ସେଠି ମାନେ ଅଲଗା ଡ୍ରେସ୍ ପିନ୍ଧିକି ରହିବ, ଧୋତି ପିନ୍ଧିବା ଦରକାର ନାହିଁ, ସେ ପ୍ୟାଣ୍ଟ ସାର୍ଟ ପିନ୍ଧି ଚାଲିବ, ସେମିତି ନାହିଁ, କୋଉଠି ସବୁ ପ୍ରିନ୍ସିପଲ ଗୋଟିଏ, ସ୍ତ୍ରୀ ଲୋକ ଶାଢ଼ୀ ପିନ୍ଧିବା ସଂଖ୍ୟା ପିନ୍ଧିବେ, ଏଇ ନାନା ପ୍ରକାର ଯାହା କଥା ସ୍ୱାଭାବିକ ଏପରେ ପୁରା ଏପରେ ନିୟମକୁ କଡ଼ାକଡ଼ି ଭାବରେ ସେ ସବୁଆଡ଼େ ଦେଇଛନ୍ତି ଏବଂ ଶିଖେଇଛନ୍ତି। ଜଣେ ଜଣେ ଶିଖିନି ତାକୁ ନିଜେ ବହୁତ ଶିଖେଇଛନ୍ତି, କାହା ଦ୍ୱାରା ଶିଖେଇଛନ୍ତି, ସେ ଶାଢ଼ୀ ପିନ୍ଧି ଶିଖେଇ ତାକୁ ଶିଖାଅ, ତା ଶାଢ଼ୀ ପିନ୍ଧା, ତାପରେ ବିବାହ ବି ଦିଅ ଆସିବ, ନହେଲେ ବିବାହ ଦିଗ ଆସିପାରିବ ନା, ତ ସେ ଭକ୍ତ ହିଁ ତାର ବିବାହ କରିବା ପାଇଁ ପ୍ରଭୁପାଦ ଯାଆନ୍ତି, ବୁଝିପାରୁଛନ୍ତି। ହଁ, ଏଇ ପ୍ରକାର ନାନା ପ୍ରକାରର ପ୍ରଭୁପାଦ ଏଇ ପ୍ରଚାର ଶୈଳୀ ଖୁବ୍ ଏକବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି, କାହିଁକିନା ସେ ସବୁବେଳେ ଏଇ ମହାପ୍ରଭୁଙ୍କର କଥା ବା ମହାଜନ ମାନଙ୍କର କଥା ଯେ ଯେନ କେନ ପ୍ରକାର ମନ କୃଷ୍ଣ ନିବେଶ ହେ, ଯେକୌଣସି ଉପାୟରେ ହଉ ନା କାହିଁକି, ସମସ୍ତଙ୍କର ମନଟା କେମିତି ଭଗବତ ଚରଣାସ୍ତକୁ ବା ଚରଣବିନ୍ଦକୁ କେନ୍ଦ୍ର ହବ, ଏ ପ୍ରଭୁପାଦ ତାଙ୍କର ଜୀବନୀ ବା ତାଙ୍କର ଶିକ୍ଷା। ତ ଯାହା ଯୋଉ ଆମର ଅନେକ ଭକ୍ତମାନେ ଅଛନ୍ତି, ତ ପ୍ରଭୁପାଦଙ୍କ ସମ୍ବନ୍ଧରେ ସମସ୍ତେ ଆପାତ ତିନି ତିନି ମିନିଟ କରି ପ୍ରଭୁପାଦଙ୍କ ସମ୍ବନ୍ଧରେ କହିବେ, ଅନ୍ୟାନ୍ୟ କିଛି ଆଲୋଚନା କରିବା ଦରକାର ନାହିଁ, ଯେହେତୁ ଆଜି ପ୍ରଭୁପାଦଙ୍କର ଆବିର୍ଭାବ ତିଥି, କାହିଁକିନା ଅନେକ ଆମର ଏଠି ନୂଆ ଭକ୍ତମାନେ ଅଛନ୍ତି, କାହିଁକିନା ସବୁ ସମୟରେ ଗୋଟେ ଆମର ସନ୍ଦେହ ରହିଯାଏ କଣ ପ୍ରଭୁପାଦ ପ୍ରଭୁପାଦ ସବୁ ଯେକୌଣସି କଥା କୀର୍ତ୍ତନ କର ଭାବିଲେ ପ୍ରଭୁପାଦ ପ୍ରଭୁପାଦ, ଆରେ ପ୍ରଭୁପାଦଙ୍କର କଣ ଏତେଟା ତାଙ୍କର ଗୁଣ ଅଛି ବା ତାଙ୍କର ଏଇ ଯୋଉ ମହନୀୟତା ବା ତାଙ୍କର ଯୋଉ ଜନକଲ୍ୟାଣ ଯେତିକି କୋଉ ପ୍ରକାର ଅଛି, ସେ ସମ୍ବନ୍ଧରେ ସମସ୍ତଙ୍କୁ ଜାଣିବା ଦରକାର ଅଛି, କାହିଁକିନା ଆଗରୁ ତ କେତେ ଥର ଆଲୋଚନା କରୁଛୁ ଯେ ବିଶେଷ କରି ଏଇ ଯେଉଁ ସୋସାଇଟି ଇସ୍କନ ସୋସାଇଟି ବହୁତ କିଛି ଅଛି, ବହୁ କିଛି ଅଛି, କିନ୍ତୁ ଏ ସୋସାଇଟି ଆରମ୍ଭ ହେଇଛି ରୋପାଦଙ୍କର 40 ଟଙ୍କାରେ।